नमो भगवते वासुदेवाय। श्रीमद्भागवतम दशम स्कंद 23 अध्याय रामायण श्रवण करुथिले किभळि यज्ञपत्नी माने कृष्णंकर निर्देशरे सेमाने प्रत्यावर्तन करिछन्ति एवं प्रेमवती माने चिन्मय शरीर स्पर्शमणिर न्याय भगवानक कृपारे स्पर्शमणि जेभळि स्पर्श माध्यमरे सुस्वरूप को प्रदान करन्ति सेभळि कृष्णंकर जो शक्ति रहिछि भगवानक जो शक्ति रहिछि ତାଙ୍କର ସେ ସ୍ୱରୂପ ଶକ୍ତି ଚିନ୍ମୟ ଶକ୍ତି ଚିତ୍ ଶକ୍ତି ପ୍ରଭାବରେ ସେ ଜୀବର ଏ ସମ୍ପୂର୍ଣ୍ଣ ଯୋଉ ମାୟାବଦ୍ଧ ହୋଇକି ଜୀବ ରହିଛି ଯୋଉ ତିନି ଗୁଣ ଭିତରେ ରହିଛି ସେ କୃପା ଶକ୍ତି ପ୍ରଭାବରେ ଚିନ୍ମୟ ଶକ୍ତି ପ୍ରଭାବରେ ସେ ମାୟା ଶକ୍ତି ବିଦୃତ କରି ସମ୍ପୂର୍ଣ୍ଣ ସ୍ୱରୂପ ସ୍ଥିତିରେ ଅବସ୍ଥିତ କରିବାର ସାମର୍ଥ୍ୟ ରହିଛି ଭଗବାନ କୃଷ୍ଣଙ୍କର। କାରଣ ଏ ଚିନ୍ମୟ ରାଜ୍ୟର ବାର୍ତ୍ତା ଆମେ ଯେହେତୁ ଜଡ଼ ଜଗତ ରହିଛେ, ଜଡ଼ ଚେତନା ରହିଛେ, ଜଡ଼ ଶରୀର, ଜଡ଼ ବୁଦ୍ଧି, ଅତି ବେଶୀରେ ଆମେ ଯାହା କିଛି କରିବା ସୂକ୍ଷ୍ମ ବୁଦ୍ଧି ଦ୍ୱାରା କରିବା। ବୁଦ୍ଧି ଦ୍ୱାରା ତ ଆମେ କିଛି ଗୋଟେ ପ୍ରାପ୍ତ ହବା ନା, ଆଉ କେମିତି ବୁଦ୍ଧିଟା ଲୋକମାନେ କୁହନ୍ତିନି ବହୁତ ବୁଦ୍ଧିଆ, ସୂକ୍ଷ୍ମ ବୁଦ୍ଧି ଯାହାର ଅଛି ସୂକ୍ଷ୍ମ ବୁଦ୍ଧିରେ ତୁମେ କଣ କରିବ, ତୁମେ ପ୍ରେଜେଣ୍ଟ ଆଉ ଫ୍ୟୁଚରକୁ ତୁଳନା କରିବ, ବର୍ତ୍ତମାନ କଲେ କଣ ହବ, ଭବିଷ୍ୟତରେ କଣ ହବ, ଏଇଟା ବିଚାର କରି 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 ତୁମେ ଗୋଟେ ସ୍ଥିତିରେ ପହଞ୍ଚିବ। ସୂକ୍ଷ୍ମ ବୁଦ୍ଧିରେ ତୁମେ ପ୍ରବେଶ କରିବ, ପ୍ରବେଶ କରିକି ତୁମେ ଗୋଟେ ସ୍ଥିତିକି ଯିବ ବା ତୁମେ ଗୋଟେ ଡିସିସନ ନବ, ସେଟା ପୁଣି କର୍ମଫଳ ହିସାବରେ ତୁମକୁ ମ୍ୟାଚ୍ କରିବାର ଅଛି ଭଗବାନଙ୍କର ସେ ଅନୁମନତା, ତାଙ୍କର ଅନୁମତି ଯଦି ମିଳିବ ତାହେଲେ ତୁମର ଯୋଉ ସୂକ୍ଷ୍ମ ବୁଦ୍ଧି ଦ୍ୱାରା ତୁମେ ପ୍ରବେଶ କରିକି ଯୋଉ ଗୋଟେ ଯୋଜନା କରିଛ ସେଟା ସଫଳ ହେଇପାରେ। ଏ ଭୌତିକ ଜିନିଷ, ଭୌତିକ ଯୋଜନା ବା ଯେକୌଣସି କର୍ମ, କିନ୍ତୁ ଆଧ୍ୟାତ୍ମିକ ସ୍ଥିତି ଯାହା, ଆଧ୍ୟାତ୍ମିକ ଜଗତ ଯାହା, ସେଠି ପ୍ରବେଶର ମନବୁଦ୍ଧି ସେଠି ପ୍ରବେଶ କରିପାରେ ନା, ସେଥିପାଇଁ ଅଧ୍ୟକ୍ଷ ଜର ଶବ୍ଦ ଲଗାଗଲା। ସବୁବେଳେ ଯୋଉ ଅଧ୍ୟକ୍ଷ ଶାସ୍ତ୍ରରେ ଅଧ୍ୟକ୍ଷ ବାରମ୍ବାର କୁହାଯାଉଛନ୍ତି ଅଧୌ ଅକ୍ଷଜ ଯଶ୍ୟ, ଇନ୍ଦ୍ରିୟ ମାନେ ଯାହାଙ୍କର ପାଖରେ ପହଞ୍ଚି ପାରନ୍ତିନି, ଇନ୍ଦ୍ରିୟ ମାନଙ୍କର ଜ୍ଞାନ ସବୁବେଳେ ତଳେ ରହିଯାଏ, କୌଣସି ଇନ୍ଦ୍ରିୟଙ୍କର ଆମର ଇନ୍ଦ୍ରିୟମାନଙ୍କର ପାଠବତା ଶକ୍ତି ନାହିଁ, କୌଣସି ଇନ୍ଦ୍ରିୟର ସାମର୍ଥ୍ୟ ନାହିଁ ଯେ ଭଗବାନଙ୍କୁ ଜାଣିପାରିବା, ନା ଚକ୍ଷୁର ଅଛି ନା କର୍ଣ୍ଣର ଅଛି, କାହାର ନାହିଁ ପୂର୍ଣ୍ଣ ଉପଲବ୍ଧି କରିବା। ଆମେ ଯେତିକି ଉପଲବ୍ଧି କରୁ, ଯେମିତି ନାମର ମହିମା ଆମେ ଯେତିକି ଜାଣିଛେ ବା ନାମ ଯେତିକି ଆମକୁ ବିଶ୍ୱାସ ଆସୁଛନ୍ତି, ଭଗବାନ ଯେତିକି ଯାହା ଆମକୁ ସବୁ କର୍ଣ୍ଣରେ ଯେତିକି ଶ୍ରବଣ କରି ଯେତିକି ଆନନ୍ଦ ମିଳୁଛି, ସେତିକି ଚିନ୍ମୟ ଶକ୍ତି ଭଗବାନଙ୍କ ଦ୍ୱାରା ନାମ ମାଧ୍ୟମରେ, କଥା ମାଧ୍ୟମରେ, ସେବା ମାଧ୍ୟମରେ ଆମକୁ ମିଳିଛି, ସେଥିପାଇଁ ସେତିକି ଆମକୁ ଲାଗୁଛି। ଆମେ ଭାବିବା ଉଚିତ ନା ଆମର ବୁଦ୍ଧି ବଳରେ ଆମକୁ ଭଲ ଲାଗୁଛି, ନାହିଁ ବୁଦ୍ଧିର ସେଠି ପ୍ରବେଶ ନାହିଁ, ମନ ବୁଦ୍ଧି ସେଠି ପ୍ରବେଶ କରିପାରିବେନି, ତୁରୀୟ ସ୍ଥିତି ତାକୁ କୁହାଯାଏ, ଫୋର୍ଥ ଡାଇମେନ୍ସନ ତୁରୀୟ ସ୍ଥିତି, ସେଠି ଆଉ ବୁଦ୍ଧି ମନ ପ୍ରବେଶ କରିପାରେ ନା, ସେଠି ପ୍ରବେଶ କରିପାରିବେନି। ସ୍ପର୍ଶ ମଣି ନା ଚିନ୍ମୟ ଭଗବାନ ଯଦି କାହାକୁ ଚିନ୍ମୟ ଶକ୍ତି ପ୍ରଦାନ କରନ୍ତି, ସ୍ୱରୂପ ଶକ୍ତି ପ୍ରଦାନ କରନ୍ତି, ତାହେଲେ ସେ କିଛି ଜାଣିପାରିବ, ବୁଝିପାରିବ, ଉପଲବ୍ଧି କରିପାରିବ, ଉପଲବ୍ଧିର ବିଷୟ ଜ୍ଞାନ ଗୋଚର ହୁଏ, ନହେଲେ ହବନି। ଯେମିତି ଆମେ ଶୁଣୁଥିଲେ ଗତକାଲି ରାଧାରାଣୀଙ୍କର, ତାଙ୍କର ଯୋଉ ସ୍ଥିତି, ମହାପ୍ରଭୁ ତାକୁ ମହାପ୍ରଭୁ ସେ ଭାବ ଧରିକି ଆସିଥିଲେ ନା, ମହାପ୍ରଭୁ ପ୍ରକଟ କରାଇଲେ, ସେ ପ୍ରକଟ କରିବା ପାଇଁ ଆସିନଥିଲେ, ସେ ଆସିଥିଲେ ଆସ୍ୱାଦନ କରିବା ପାଇଁ, ଯେ ଲୋକମାନେ ଏଟା ଜାଣନ୍ତୁ, କୋଉମାନେ ପଦଜୀବମାନେ ଜାଣନ୍ତୁ ଏଇଟା ଗ୍ରନ୍ଥ ଆକାର ରଚିତ ହେଇକି ରହୁ, ଏଇଟା କେମିତି ହବ, କାହିଁକି ମହାପ୍ରଭୁଙ୍କୁ ଦୟାଳୁ ବୋଲି କୁହାଯାଉଛି। ରାଧାରାଣୀଙ୍କର ଲୀଳା ଗୁଡିକ ଲେଖାଯାଇଛନ୍ତି, ରାଧାରାଣୀଙ୍କର ଯୋଉ ଭାବ, ଯୋଉ ବିକାର, ଯୋଉ ଅବସ୍ଥା, ଯୋଉ ସେଇଟାକୁ ଜୀବ ଜଗତର ଲୋକ ସ୍ୱଚକ୍ଷରେ ଦେଖିପାରିବେନି, ସେ ଭାବଟାକୁ ଦେଖିନାହାନ୍ତି କି ଜାଣିପାରିବେନି, ଉପଲବ୍ଧି କରିପାରିବେନି। ମହାପ୍ରଭୁ ସେ ଯୋଉ ଭାବ ଗୁଡିକ ପ୍ରଦର୍ଶନ କରିଛନ୍ତି ସେଇଟା କଣ, ସେ ଏଭଳି ଚିନ୍ତନ ରହୁଥିଲେ, ଏଭଳି ମଗ୍ନ ରହୁଥିଲେ, ଯେମିତି ଜଣେ ନିଶା ଖାଇଦେଲା ପରେ କଣ ମଦ ଖାଇଦେଇଛି, ସେ ମଦ ଖାଇଦେଲା ପରେ ସେ କଣ ଚେତନାର ଅଛି, ସେ କଣ କଣ କରିଛି, ତାପରେ ତାକୁ ପଚାରିଲ ନିଶା ଛାଡିଗଲା ପରେ ସେ କହିପାରିବେ, ସେତେବେଳେ ସେ କଣ କରିଛି, କାଉ ଆଳି ଦେଇଛି, କୋଉଠି କଣ କରିଛି, ସେ ବେଳେବେଳେ ଟିକେ କନସିୟସରେ ଆସେ, କାରଣ ଯଦି ଅର୍ଦ୍ଧବାୟ ଅବସ୍ଥାରେ ସେ କଣ ରହୁଛି, ନିଶା ଟିକେ ଖାଇଛି ତାର ବୁଦ୍ଧି ବି କାମ କରୁଛି, ପୁରା ଟଳଟଳ ହେଇକି ସବୁ ପୁରା ମଦ ଖାଇଦେଇ ସେ ରାସ୍ତାରେ ପଡିଥିବେ, ତାକୁ ଉଠେଇକି ଆଣି ତାକୁ ପଚାରିଲେ ହେ କୋଉଠୁ ପଡିଥିଲା, କେଉଁଠୁ ମଦ ଖାଇଲା, କିଏ ତାକୁ ବାଡ଼େଇଲା, କିଏ ତାକୁ ଆଣିଲା, ସେ କିଛି କହିପାରିବେନି। କାରଣ ତାର ମନ ଇନ୍ଦ୍ରିୟ ବୁଦ୍ଧି ସେଗୁଡ଼ାକ କିଛି କାର୍ଯ୍ୟ କରୁନି, ସେ ପୁରା ତାକୁ କଭର କରି ରଖିଦେଇଛି। ସେଭଳି ମହାପ୍ରଭୁ ଯୋଉ ଲୀଳା ସବୁ କରିଛନ୍ତି, ସେ ରାଧାରାଣୀଙ୍କର ଯୋଉ ଭାବକୁ ଧରି କୃଷ୍ଣ ପ୍ରେମ ଆସ୍ୱାଦନ କରିବା ପାଇଁ ରାଧାରାଣୀ ଯେଉଁ ଭାବରେ ସର୍ବୋଚ୍ଚ ଭାବ ଯୋଉ ମଦନକ୍ଷମ ଭାବରେ ସେ ଏଭଳି ଆସ୍ୱାଦନ କରୁଥିଲେ, ସୁଦୀପ୍ତ ମହାଭାବ ସ୍ଥିତିରେ ରହୁଥିଲେ, ସେଇ ଭାବ ପ୍ରଭାବରେ ସେ ଜାଣନ୍ତିନି ସେ ସବୁ କଣ କେଉଁ କେଉଁ ଲୀଳା ହେଇଛି। ପାଖରେ ଯୋଉମାନେ ସବୁ ଥିଲେ ସେମାନେ ପ୍ରକାଶ କଲେ ନା ଗ୍ରନ୍ଥ ଆକାର, ଆଉ ସେ ଜୀବ ଗୋଚର ହେଲା ନା ନନଙ୍କର ଜୀବ ଜାଣିପାରିଥାନ୍ତା ଏସବୁ ଜିନିଷ। ଆଉ ସେ କେବେ ଯେତେବେଳେ ରାଧାରାଣୀଙ୍କର ଏତୁରି ଅବସ୍ଥା ନା ଏସବୁ କଣ ଚତୁର୍ଥ ଅବସ୍ଥା, ଫୋର୍ଥ ଡାଇମେନ୍ସନ, ଫିଫ୍ଥ ଡାଇମେନ୍ସନ, ସେ କେବେ ବି କେବେ ଆଲୋଚନା କରୁନାହାନ୍ତି ସର୍ବସମ୍ମୁଖରେ। ମହାପ୍ରଭୁ କେବେ ହେଲେ ଆଲୋଚନା କରୁନା, ସର୍ବମଠାଚାର୍ଯ୍ୟ ସାଙ୍ଗରେ ଯେତେବେଳେ ଆଲୋଚନା କଲେ କଣ ଆଲୋଚନା କଲେ, ତତ୍ତ୍ୱ ଆଲୋଚନା କଲେ। ଯେତେବେଳେ ମହାପ୍ରଭୁ ଯେଉଁଠୁ ତତ୍ତ୍ୱବାଦୀ ସେମାନଙ୍କ ସାଙ୍ଗରେ ତତ୍ତ୍ୱ ଆଲୋଚନା କଲେ, ସିଦ୍ଧାନ୍ତ ଆଲୋଚନା କରିବେ ପବ୍ଲିକରେ। ମହାପ୍ରଭୁଙ୍କର ଯୋଉ ଜୀବନ ଶୈଳୀ, ମହାପ୍ରଭୁ ଯୋଉ ଲୀଳା ଶୈଳୀ ତାଙ୍କର ରହିଲା, ସେଥିରେ ରହିଲା ଯେତେବେଳେ ସବୁବେଳେ ତତ୍ତ୍ୱ ଆଲୋଚନା କରିବେ କାହା ସାଙ୍ଗରେ, ପବ୍ଲିକ ଲୋକ ସାଙ୍ଗରେ ତତ୍ତ୍ୱ ଆଲୋଚନା ସେଠି। କିନ୍ତୁ ଯେତେବେଳେ ଆସ୍ୱାଦନ କରିବେ ରାଧାକୃଷ୍ଣଙ୍କର କଥା, ସେଟା କେବଳ ଅନ୍ତରଙ୍ଗ ଭକ୍ତଙ୍କ ସାଙ୍ଗରେ। ମହାପ୍ରଭୁ ଏଟା ଶିଖେଇ ଦେଇଗଲେ, ରାଧାକୃଷ୍ଣଙ୍କର ଲୀଳା ସର୍ବସାଧାରଣ ଭକ୍ତମାନଙ୍କ ପାଇଁ ନୁହେଁ। ମହାପ୍ରଭୁ କେବେ ପୁରୀରେ ସମସ୍ତେ ମହାପ୍ରଭୁଙ୍କର ଭକ୍ତ ଯେତେ ଜଣ ରହୁଥିଲେ, କିନ୍ତୁ ମହାପ୍ରଭୁ ସେମାନଙ୍କ ସାଙ୍ଗରେ ଆସ୍ୱାଦନ କରୁନା, ସେ କେବଳ ତିନି ଜଣଙ୍କ ସାଙ୍ଗରେ, ରାମାନନ୍ଦ ସାଙ୍ଗରେ, ସୁରୁ ଦାମଦାରଙ୍କ ସାଙ୍ଗରେ, ଦୁଇ ଜଣଙ୍କ ସାଙ୍ଗରେ ସବୁବେଳେ, ଅଲଗା ମାନଙ୍କ ସାଙ୍ଗରେ ଅଲଗା ବ୍ୟବହାର। କୃଷ୍ଣ ଲୀଳା, କୃଷ୍ଣ ଗୁଣ ଯାହା ସବୁ ଆଲୋଚନା ହେଇଛି, ସେ ତତ୍ତ୍ୱ ଉପରେ ପର୍ଯ୍ୟବେସିତ, ଲୀଳା ରହସ୍ୟ ଉପରେ ପର୍ଯ୍ୟବେସିତ ନୁହେଁ। ମହାପୁରୁଷ ସେଟା ଆଲୋଚନା କରୁନାହାନ୍ତି କେବେ, ସେଟା ସ୍ୱରୂପଦମ୍ଦ ରାଧାମାନଙ୍କ ସହିତ, ସେମାନେ ଲଳିତା ବିଶାଖା, ରାଧା ତାଙ୍କର ଯୋଉ ଭାବଟାକୁ ପ୍ରକାଶ କରନ୍ତି ସେ ଲଳିତା ବିଶାଖଙ୍କ ପାଖରେ ପ୍ରକାଶ କରନ୍ତି, ଅଲଗା କାହା ପାଖରେ ନୁହନ୍ତି। ରାଧା ଯେମିତି ପୁରା କମନ୍ ଥିଲେ ବୃନ୍ଦାବନରେ, ସମସ୍ତେ ଜାଣିଥିଲେ ତାଙ୍କ ଭାବ, ନାହିଁ ଯିଏ ଯେଉଁ ଭାବରେ ରହୁଥିଲେ, ଯଶୋଦା, ରାଜା ବୃଷଭାନୁ, କୀର୍ତ୍ତିଦା, ସେମାନେ କଣ ଭାବୁଥିଲେ ରାଧା ଆମର କନ୍ୟା, କିନ୍ତୁ ତାଙ୍କର ଭାବକୁ ତାଙ୍କର ବାତ୍ସଲ୍ୟ ସ୍ନେହ ରଖିଥିଲେ, ସେ ବାତ୍ସଲ୍ୟ ଭାବରେ ଦେଖୁଥିଲେ। କିନ୍ତୁ କୃଷ୍ଣଙ୍କ ପ୍ରତି ଯୋଉ ଭାବ ରହିଛି ସେଟାକୁ ସେ ଜାଣିନଥିଲେ, ଅଲଗା ଅଲଗା ଗୋପୀମାନଙ୍କର ବି ଗୋଚର ନଥିଲା, କେବଳ ଲଳିତା ବିଶାଖା ସେମାନେ କେବଳ ଜାଣିଥିଲେ। ରାଧାରାଣୀଙ୍କ ଭାବଟି କଣ, କାହିଁକି ସେମାନେ କରିଛନ୍ତି, କଣ ତାଙ୍କର ଉଦ୍ଦେଶ୍ୟ, ସେଟା ସେ ଜାଣିଥିଲେ। ମହାପୁରୁଷ ସେଥିପାଇଁ ଶିଖେଇ ଦେଇ ଗଲେ, ମହାପୁରୁଷ ଆମକୁ ଶିଖେଇ ଦେଇ ଗଲେ ରାଧାଙ୍କର ଲୀଳା, ରାଧାକୃଷ୍ଣଙ୍କର ଲୀଳା, ଇଏ କେବଳ ସର୍ବସାଧାରଣ ଗୋଚର ନୁହେଁ। ସେଥିପାଇଁ ସେ ଏଭଳି କରିଦେଇଗଲେ ଯେ ଯୋଉ ମହାମନ୍ତ୍ର ହରି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏହା ତ ଶବ୍ଦକୁ ଲୁଚେଇ ଦେଖିଚାଲି। ସେ ରାଧାକୃଷ୍ଣ ଉପାସନା କରୁଛେ, ମହାମନ୍ତ୍ରରେ କାହାକୁ ଉପାସନା କରୁଛେ, ରାଧାକୃଷ୍ଣଙ୍କୁ। ମୁଁ ଡାକୁଛେ କାହାଙ୍କୁ, ସେ ରାଧାଙ୍କୁ ଡାକୁଛେ ନା, ଆଗେ କଣ ଡାକୁଛେ, ହରେ, ହରିଙ୍କର ପ୍ରିୟ ରାଧାକୃଷ୍ଣ ଆମ କାଇଁ କହୁନେ। ଶାସ୍ତ୍ର ଏଭଳି ତାଙ୍କର ସ୍ୱରୂପଟାକୁ ସବୁବେଳେ ପ୍ରକାଶ କରିଛନ୍ତି, ଶକ୍ତିଟାକୁ ସବୁବେଳେ ପ୍ରକାଶ କରିଛନ୍ତି, ସେ ହରି, ହରିଙ୍କର ଅତି ପ୍ରିୟ ସମ୍ବୋଧନାର୍ଥେ, ସେ ହରିଙ୍କର ଅତି ପ୍ରିୟ, ହରେ, ହେ ହରି ନୁହେଁ ହରେ, ଯେ ହରିଙ୍କର ଅତି ନିଜର ରାଧେ, ହରେ ହରେ ଅର୍ଥ ରାଧେ, ରାଧା ନାମ ଉଚ୍ଚାରଣ କରିବା ପାଇଁ ବି ଦେଖନ୍ତୁ ଶାସ୍ତ୍ର କେମିତି ମନା, ଏମିତି କୁହାଯାଏନି ତୁମେ ରାଧା ରାଧେ କହିବନି ବା ରାଧାକୃଷ୍ଣ କହିବନି, କିନ୍ତୁ ଆମର ଆଚାର୍ଯ୍ୟମାନେ ଯୋଉ ପଦ୍ଧତି ଦେଇଦେଇଗଲେ, ଯେମିତି ଭକ୍ତିଧାନ୍ତ ସଟ୍ଟାଗୁରୁ ପ୍ରଭୁପାଦଜୀ ମହାରାଜ କୁହନ୍ତି, ଜଗତରେ ସମସ୍ତେ ପ୍ରାୟ ବୃନ୍ଦାବନବାସୀ ବା ସମସ୍ତେ ରାଧାରାଣୀଙ୍କୁ ଉପାସନା କରିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ଆମେ ଉପାସନା କରୁଛୁ କୃଷ୍ଣଙ୍କୁ, ସେ ତାଙ୍କର ମତକୁ, ସେ ତାଙ୍କର ତାତ୍ତ୍ୱିକ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି। କାହିଁକି ରାଧାରାଣୀ କାହା ଖୁସି କରିବା ପାଇଁ ଚାହାନ୍ତି, କୃଷ୍ଣଙ୍କୁ। ଯଦି କୃଷ୍ଣଙ୍କୁ ଆମେ ଖୁସି କରିଦେଇପାରିଲେ ତାହେଲେ କିଏ ଖୁସି ହେବେ, ରାଧାରାଣୀ ଖୁସି, ଆମେ ରାଧାରାଣୀ ଖୁସିଟା ଦେଖୁଛୁ, ସେ କୃଷ୍ଣଙ୍କ ଖୁସିଟା ଦେଖୁଛନ୍ତି, ତେଣୁ ବଡ କିଏ ତାଙ୍କର ମତ ହଉଛି ଏହା, ସେ ତତ୍ତ୍ୱ ଆଚାର୍ଯ୍ୟ ନା। ଯେଉଁମାନେ ବୃନ୍ଦାବନରେ ରାଧା ରାଧେ କହୁଛନ୍ତି ବା ଅଲଗା ଯେଉଁମାନେ, ସେମାନେ କାହା ଖୁସି କରିବା ପାଇଁ ଚାହୁଁଛନ୍ତି, କୃଷ୍ଣଙ୍କୁ। କୃଷ୍ଣ ଖୁସି ହେବେ ରାଧାଙ୍କ ନାମ ନେଲେ, ସେଇଥିପାଇଁ କହୁଛନ୍ତି ନା ଆଉ ରାଧା ରାଧେ ଯୋଉ କହିବାର ଅର୍ଥ କଣ, କୃଷ୍ଣ ଖୁସି ହେବେ, କୃଷ୍ଣ ଭଲ ପାଆନ୍ତି। କିନ୍ତୁ ଆମେ କଣ କହୁଛେ, ହରେ କୃଷ୍ଣ, କୃଷ୍ଣ ବୋଲି କହୁଛେ, କୃଷ୍ଣ କୃଷ୍ଣ ବୋଲି କହିଲେ, କୃଷ୍ଣ ନାମ ଉଚ୍ଚାରଣ କଲେ କିଏ କିଏ ଖୁସି ହେବେ, ରାଧା ଖୁସି ହେବେ। ଆମର ଆଚାର୍ଯ୍ୟମାନେ ତତ୍ତ୍ୱ ଉପରେ ସବୁବେଳେ ପର୍ଯ୍ୟବେସିତ, ଆମେ କୌଣସି ଭାବୁକତା କୌଣସି କାହାର କାହା ଦ୍ୱାରା ପ୍ରଭାବିତ ହେବା, ଆମେ କେବଳ ମହାଜନଙ୍କ ପଥରେ ଯିବା, କାରଣ ଏ ତୁରୀୟ ଅବସ୍ଥା ସହ ତେଣୁ ଏଇ ଯୋଉ ଜୀବର ଯୋଉ ଚିନ୍ମୟତା ଶକ୍ତି ଯୋଉ ଲାଭ କରିବେ ଆଉ ସେ ସ୍ଥିତିକି ସବୁ ଲାଭ କରିବା, ଏସବୁ କେବଳ କୃପାର ଫଳ, ଭଗବାନଙ୍କର କୃପା, ରାଧାରାଣୀଙ୍କର କୃପା, ଗୁରୁ ବୈଷ୍ଣବଙ୍କର କୃପା, କେବଳ କୃପାର କଥା, ଆମେ ତାକୁ ବୁଝିବା ବି ସମ୍ଭବ ନୁହେଁ। ଆମେ କଣ କରୁଛେ, ଯେମିତି ମହାପ୍ରଭୁଙ୍କର କଥା ଆମେ କହୁଥିଲେ, ମହାପ୍ରଭୁ କଣ କରୁଛନ୍ତି, ସେ ଯୋଉ ତତ୍ତ୍ୱକୁ ଆଲୋଚନା କରୁଛନ୍ତି ରାଧାକୃଷ୍ଣଙ୍କର ତତ୍ତ୍ୱ, କାହା ଭିତରେ, କେବଳ ଅନ୍ତରଙ୍ଗ ଭକ୍ତମାନଙ୍କ ଭିତରେ। ଯଦି ବାହାର ଲୋକ କେହି ପଳେଇ ଆସୁଛନ୍ତି ମହାପ୍ରଭୁଙ୍କ ପାଖକୁ, ମହାପ୍ରଭୁ ଅନ୍ତଦଶାରୁ ବାହ୍ୟ ଦଶାକୁ ପଳେଇ ଆସୁଛନ୍ତି, ଅନ୍ତଦଶା ଆଉ ଗୋଟେ ବାହ୍ୟ ଦଶା, ପୁରା ବାହ୍ୟକୁ ପଳେଇ ଆସିବ, ପୁରା ସାଧକ ସାଧକ ଭଳିଆ ତା ସାଙ୍ଗେ ହସିବେ, କଥା ହସିବେ, କେବେ ଆସିଲେ ପ୍ରସାଦ ଦେହ କଣ କଥା କର, ସେ କି ଜାଣିପାରନ୍ତିନି। ଆରେ ମହାପ୍ରଭୁ ସାଙ୍ଗେ ସାଙ୍ଗେ ଅନ୍ତଦଶା ଥିଲେ କଣ କଣ ବୁଝିବା, କଣ ଗୋଟେ ଅନ୍ତର ଗୋଟେ ମଣିଷର ହୃଦୟର ଭାବକୁ ଆମେ ବୁଝିପାରୁନି। ପିତାମାତା ତୁମ ଜନ୍ମଦିନ ପିତାମାତାଙ୍କ ହୃଦୟକୁ ଭାବକୁ ବୁଝିପାରୁନୁ, ଗୋଟେ ସାଧୁଗୁରୁ ବୈଷ୍ଣବଙ୍କ ହୃଦୟ ଭାବକୁ ବୁଝିପାରୁନୁ, ଗୋଟେ ମନୁଷ୍ୟର ହୃଦୟ ଭିତରେ ଆମେ ପ୍ରବେଶ କରିପାରୁନି, ତାର ଭାବକୁ ଆମେ ଗ୍ରହଣ କରିପାରୁନୁ। ଆମର କି ଶକ୍ତି ଅଛି ଆମେ ବୁଝିଦେବା ଭଗବାନଙ୍କର ଶକ୍ତିକୁ, ଯିଏ ଯେତେବେଳେ କନେକ୍ଟ ହବ ସେ ଶକ୍ତି ଦ୍ୱାରା କନେକ୍ଟ ହବ। ତୁ ଦେଖ ମେଟେରିଆଲ ୱାର୍ଲଡରେ ହଉ, ଭୌତିକ ଦୁନିଆରେ ହଉ, ଆଧ୍ୟାତ୍ମିକ ଦୁନିଆ ଛାଡ଼ିଦେବ, ଭୌତିକ ଦୁନିଆରେ ବି ତୁମେ ଯେଉଁ 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 ବସ୍ତୁ କାର୍ଯ୍ୟ କରୁଛ ସବୁ ଶକ୍ତି ଦ୍ୱାରା କନେକ୍ଟ ହଉଛି। କିନ୍ତୁ ମୋବାଇଲଟା କେମିତି କନେକ୍ଟ ହଉଛି, ଶକ୍ତିଟା ବାୟୁମଣ୍ଡଳ ଯାଉଛି ନା ମ୍ୟାଗ୍ନେଟିକ ୱେଭ୍ସଟା, ତୁମକୁ ବ୍ୟାଟେରୀ ଚାର୍ଜ କରିବାକୁ ପଡିବ, ସେଟା ଶକ୍ତିଟାକୁ ଶକ୍ତି ଦ୍ୱାରା କନେକ୍ଟ ହଉଛି। ଗଭର୍ଣ୍ଣମେଣ୍ଟରେ ଦେଖ ଯେତେ ପ୍ରକାର କାର୍ଯ୍ୟ ଚାଲିଛି ସବୁ ସେ ଶକ୍ତି ନା, ଯେମିତି ଓକିଲ ଡିପାର୍ଟମେଣ୍ଟ ହଉ, ପୋଲିସ ଡିପାର୍ଟମେଣ୍ଟ ହଉ, ସବୁ ଶକ୍ତି ନା, ତାଙ୍କ ସହିତ ଗଭର୍ଣ୍ଣମେଣ୍ଟ ସହିତ କନେକ୍ଟ ଜଣା ହଉଛି, ଡାଇରେକ୍ଟ କୋଡ୍ ନାହିଁ, ତୁମର କୌଣସି କୌଣସି ଜାଗାରେ ଡାଇରେକ୍ଟ ତୁମେ କାର୍ଯ୍ୟ କରିପାରିବନି, ସବୁବେଳେ ଗୋଟେ ଶକ୍ତି ମାଧ୍ୟମରେ ଯିବାକୁ ପଡେ। ଭୌତିକ ଦୁନିଆରେ ତୁମେ ସବୁ ଆନାଲାଇଜ୍ କରି ଦେଖିବ ଗୋଟେ ଶକ୍ତି ଦ୍ୱାରା କାର୍ଯ୍ୟ ହଉଛି। ପ୍ରଭୁପତି ମହାରାଜ ଉଦାହରଣ ଦିଅନ୍ତି, ପ୍ରାଇମ ମିନିଷ୍ଟର ସବୁଆଡେ ଅଛନ୍ତି, ସେ ତ ଭଗବତୀ ଭଗବାନଙ୍କର ଦୂତ ନା, ପ୍ରାଇମ ମିନିଷ୍ଟର କୋଉଠି ରହୁଛନ୍ତି, କୃଷ୍ଣଙ୍କର ଉଦାହରଣ ଦିଅନ୍ତି, କୃଷ୍ଣ କେମିତି ସବୁଆଡେ ଅଛନ୍ତି ସେ ଉଦାହରଣ ଦିଅନ୍ତି। ପ୍ରାଇମ ମିନିଷ୍ଟର ପ୍ରଧାନମନ୍ତ୍ରୀ କୋଉଠି ରୁହନ୍ତି, ଭାରତର ପ୍ରଧାନମନ୍ତ୍ରୀ କୋଉଠି, ଦିଲ୍ଲୀରେ ରହିବେ, ସେ ସବୁଆଡେ ଅଛନ୍ତି, ଉପରେ ଉଦାହରଣ ଦିଅନ୍ତି କେମିତି। ଆଉ ସେ ଯେମିତି ଏଠି ଏଠିକାର ତାଙ୍କର ଅଫିସ ଅଛି, ଏଠି ଏଠି ତାଙ୍କର ଅଫିସ ଅଛି ନା, ଯୋଉ ଆମର କଲେକ୍ଟର ଅଫିସ, ଯାହା ଭଲ ମନ୍ଦ ଯୋଉ ସବୁ ଜିନିଷ ଅଛି, ସେସବୁ କାହାର କାର୍ଯ୍ୟ ହଉଛି, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ତତ୍ତ୍ୱ ହିସାବରେ ଦେଖିବାକୁ ଯିବ, ତାଙ୍କର ଶକ୍ତିରେ ସବୁଆଡେ ଅଛି। ଯଦି ବ୍ୟକ୍ତିଗତ ହିସାବରେ ତୁମେ ଦେଖିବାକୁ ଯିବ ତାହେଲେ ସେ କୋଉଠି ଅଛନ୍ତି, ଦିଲ୍ଲୀରେ ଅଛନ୍ତି କି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଅଛନ୍ତି, ତୁମେ କେତେବେଳେ ଚେଷ୍ଟା କରି ତାଙ୍କୁ ଭେଟିପାରିବେନି। ତୁମେ ଗୋଟେ ମଣିଷଟା ଭେଟିବା ପାଇଁ ଚାହୁଁ, ତୁମେ କେବେ ଭେଟିପାରିବେନି ତାଙ୍କ ପାଖରେ, ମୁଖ୍ୟମନ୍ତ୍ରୀ ଗଲେ କାଲି ଦେଖା କରିକି ଆସିବେ, ଆଜ୍ଞା ମୁଁ ଦେଖା କରିବି, କେବେ କେବେ ହବନି। ତାର ସିକ୍ୟୁରିଟି ଅଛନ୍ତି, ତାର ସିଷ୍ଟମ, ସେ ଗୋଟେ ପୋଷ୍ଟ ପାଇଛି, ଗୋଟେ ବ୍ୟକ୍ତି ପାଖରେ ବି ତାର ଶକ୍ତି କିଛି ରହିଛି, ସେ ଶକ୍ତି ମାଧ୍ୟମରେ ଯାଇ ସେ ବ୍ୟକ୍ତିଗତ ପହଞ୍ଚିବ। ତେଣୁ ଭଗବାନଙ୍କର ଯୋଉ ଶକ୍ତି ରହିଛି, ଆମେ ରାଧାରାଣୀଙ୍କର ଯୋଉ ଶକ୍ତି ରହିଛି, ଆମେ କାହା ମାଧ୍ୟମରେ ପହଞ୍ଚିବା, ସେ ଶକ୍ତି ମାଧ୍ୟମରେ ପହଞ୍ଚିବା, ଯେମିତି ସେ ସିକ୍ୟୁରିଟିଟା, ସେ କାହାର ଶକ୍ତି, ତାର ନା, ଆଉ ତୁମେ କହିଲେ ସେ ଗୋଟେ ଜଣେଇଦେବ, ତାର ଗୋଟେ ଅଫିସର ଥିବ, ତାର ଗୋଟେ ପିଓ ଥିବ, ତୁମେ ଡାଇରେକ୍ଟ କେବେ ଆପ୍ରୋଚ୍ କରିପାରିବନି, ତୁମେ କେହି ସେ ଶୁଣିବେନି, କିଛି ଗ୍ରହଣ କରିବେନି। ତୁମେ ଧାରଣା ସେଠି ଦିଅ, ଉପବାସ ରୁହ, ଯାହା କର, ସେ କଣ କାହାକୁ ପଠେଇବେ, ତାର ଇଏ ଥିବ, ଜାଣିଦେ କାହିଁ ସେ ଲୋକ ଉଠାଅ, ତୁମେ ଯଦି ମୁଖ୍ୟମନ୍ତ୍ରୀ ଆଗରେ ଘର ଆଗରେ ଧାରଣା ଦବ କଣ ହବ, ତାପରେ ଆଉ ପୋଲିସ ଆସିବେ ତୁମକୁ ଟେକି ନେଇକି ଫୋପାଡ଼ିଦେ। ତୁମେ କୌଣସି ତାର ଶକ୍ତି ବିରୁଦ୍ଧରେ କାର୍ଯ୍ୟ କରିପାରିବନି। ତାଙ୍କୁ ଆପ୍ରୋଚ୍ କରିବା ପାଇଁ ଚାହୁଁଛ, ତୁମର କିଛି ଜାଣିବା ଅଛି, ଭଲ ମନ୍ଦ ଅଛି, ତୁମେ ତାଙ୍କରି ଆନୁଗତ୍ୟରେ ଯା, ତାଙ୍କ ଶକ୍ତିଙ୍କର ଆନୁଗତ୍ୟରେ ଯା। ଯଦି ଏ ଦୁନିଆରେ ଅଛି ସ୍ପିରିଚୁଆଲ ଲାଇଫଟା ବି ସେୟା, ଆଧ୍ୟାତ୍ମିକ ତତ୍ତ୍ୱ ଗୁଡିକ ସବୁ ଫାଉଣ୍ଡେସନ କ୍ଲିୟର ରହିବା ଦରକାର। ଆମେ କାହିଁକି ଭଗବାନଙ୍କୁ ଆପ୍ରୋଚ୍ କରୁ, ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ, ଭଗବାନ କାହିଁକି ଶୁଣୁନାହାନ୍ତି, ମୁଁ ଏତେ ବିକଳ ହଉଛି ମୁଁ ଭଗବାନଙ୍କର କୃପା ପାଇବା ପାଇଁ, ମୋ ଜୀବନରେ ଏଇଟା ପାଇବା ପାଇଁ, ସେଟା ପାଇବା ପାଇଁ, ବା ଗୋଟେ ଆଧ୍ୟାତ୍ମିକ ପ୍ରଗତି, ମୋର କାହିଁକି ଭଗବାନଙ୍କ ପାଖରେ, ଭଗବାନ କାହିଁକି ଶୁଣୁନାହାନ୍ତି, କାହିଁକି ମୋତେ ସାହାଯ୍ୟ କରିପାରୁନାହାନ୍ତି, କାହିଁକି ଏଇଟା କରୁନାହାନ୍ତି, କିନ୍ତୁ ଏଇଟା ପହଞ୍ଚି ପାରିବନି। ଯଦି ହୃଦୟରେ ପରମାତ୍ମା ରୂପରେ ରହିଛନ୍ତି, ସେ ସବୁ ଜାଣୁଛନ୍ତି ଏ ଜୀବର ଏଇଟା ପ୍ରୋବ୍ଲେମ ବା ଇଏ ଏହା ଚାହୁଁଛି, କିନ୍ତୁ ସେ ସାହାଯ୍ୟ କରିବ କାହା ଦ୍ୱାରା, ସେ ଶକ୍ତି ଦ୍ୱାରା। ଯେମିତି ଏଇ ବର୍ତ୍ତମାନ ଆମ ଏରିଆରେ ପାଣି ହେଇଛି, ଯଦି ମୁଖ୍ୟମନ୍ତ୍ରୀ ଜାଣିବ ବି ଏଠି ଏରିଆରେ ପାଣି ହେଇଛି, ସେ କିଛି କରିପାରିବନି, ସେ ତା ଶକ୍ତି ଦ୍ୱାରା ହିଁ କାର୍ଯ୍ୟ କରିବ, ସେ କଲେକ୍ଟରକୁ ଜଣେଇବ, ତାପରେ କହିବ କାହାକୁ କହିବେ କଲେକ୍ଟର ଜଣେ ଏଠି ପାଣି ହେଇଛି ତୁମେ ଏଠି ଏହା କର କି ତାହା କର, ସବୁବେଳେ ଶକ୍ତି ମାଧ୍ୟମରେ କାର୍ଯ୍ୟ ହବ, ଫ୍ରଣ୍ଟ ଫ୍ରଣ୍ଟ କେବେ ସେ କାର୍ଯ୍ୟ କରନ୍ତିନି। ଗୋଟେ ଗୋଟେ ବ୍ୟକ୍ତିର ତାର ସକ୍ଷମତା ଥିଲେ ସୁଦ୍ଧା ସେ କିଛି ନିୟମ କାନୁନରେ ବନ୍ଧା, ସେଇଟା କିଛି କରିପାରିବନି। କଲା ମାନେ ଅଲଗା ଅପୋଜିଟ୍ ପାର୍ଟି ଲୋକ କହିବେ କେମିତି ମୁଖ୍ୟମନ୍ତ୍ରୀଟା କରିଦେଲେ, ସେ ଗୋଟେ ଏନର୍ଜିର କାର୍ଯ୍ୟ କରୁଛି, ଗୋଟେ ପୋଷ୍ଟର କାର୍ଯ୍ୟ ଏନର୍ଜି ଅଛି, ତାର କିଛି ଲ ଆଣ୍ଡ କୋର୍ଟସ ରହିଛି ନା, ଯେ ଅଛି ନା ବିଧାନସଭା ଅଛି, ବା ସେ ଏତିକି କରିପାରିବ, ଏତିକି ଦେଇପାରିବ, ଏହା କରିପାରିବ। ଗୋଟେ ବ୍ୟକ୍ତି ବିଶେଷକୁ ଏତିକି କଣ୍ଟ୍ରୋଲ ରଖାଯାଇଥାଏ ଶକ୍ତି ଦ୍ୱାରା। ଭଗବାନ ସେଭଳି ଆମେ ଭଗବାନ ଯେତେ ପ୍ରାର୍ଥନା କରୁଛେ ଯାହା କିଛି କରୁଛେ ଭଗବାନ ପାଖରେ ପହଞ୍ଚି ପାରୁନି। ଭଗବାନ କଣ ଚିନ୍ତା କରୁଛନ୍ତି, ଇଏ ଯେଉଁ ପ୍ରାର୍ଥନା କରୁଛନ୍ତି, ଇଏ ଯାହା କିଛି କରୁଛି, ଇଏ ମୋ ଶକ୍ତି ମାଧ୍ୟମରେ କରୁଛି କି ନାହିଁ, ଏଇଟା ହଉଛି ପ୍ରିନ୍ସିପଲଟା, ମୋ ଶକ୍ତି ମାଧ୍ୟମରେ କରୁଛି କି ନାହିଁ। ତୁମେ ଯୋଉ ଆପ୍ଲିକେସନ ଲେଖିବ ବର୍ତ୍ତମାନ ଏଇଠି ଯାହା ହଉଛି, କାହା କାହା କଥା ଯିବ, ତୁମେ ସରପଞ୍ଚ ଦେଖା କରିବ, ସରପଞ୍ଚ କଣ କହିବ, ଏମାନଙ୍କ ଗୋଟେ ଚିଠି ଲେଖିଛ, ତୁମେ ଏମାନଙ୍କ ପହଞ୍ଚ ସେ କଣ କହିବ, ସେ କଲେକ୍ଟରକୁ ଫୋନ କରିବ। ଦେଖ ଦୁନିଆରେ ସବୁ ଗୋଟେ ସାଧାରଣ କାର୍ଯ୍ୟ ବି ଛନ୍ଦା ଛନ୍ଦି ହେଇକି ଶକ୍ତିମାନଙ୍କ ସହିତ ରହିଛି ପୁରା, କୌଣସି କାର୍ଯ୍ୟ ତୁମେ ଡାଇରେକ୍ଟ କରିପାରିବନି, ସମସ୍ତଙ୍କ ହାତରେ କିଛି ଶକ୍ତି ରହିଛି, ତୁମକୁ ପୁଣି ସେ ଶକ୍ତି ମାଧ୍ୟମରେ ତାଙ୍କ ପାଖରେ ପହଞ୍ଚିବାକୁ ପଡିବ। ଭଗବାନଙ୍କ ପାଖରେ ପହଞ୍ଚିବାକୁ ହେଲେ ସେଧାରଣ ରହିଲେ ସେ ଶକ୍ତି, ଶକ୍ତିମାନଙ୍କ ପାଖରେ ପହଞ୍ଚିବାକୁ ହେଲେ ତୁମ ଶକ୍ତି ଆବଶ୍ୟକ ଅଛି, ଶକ୍ତି ଆଉ ଆମେ ଶକ୍ତିକୁ ଡାଇରେକ୍ଟ ଆପ୍ରୋଚ କରିପାରିବା ନାହିଁ। ଯିଏ ଯେତେ ମହାନ ତା ପାଖରେ ପହଞ୍ଚିବା ପାଇଁ ସେତେ ସୋପାନ ଅଛି, ବୁଝିପାରୁଛ, ଯିଏ ଯେତେ ମହାନ ତା ପାଖରେ ପହଞ୍ଚିବା ପାଇଁ ସେତେ ସୋପାନ ଅଛି, ଯିଏ ତ ଉଚ୍ଚା ତୁ ତାକୁ ଚଢିବା ପାଇଁ ଯେତେ କଣ ହବ, ସେତେ ଷ୍ଟେପ ଦରକାର ନା, ଆଉ ଗ୍ରାଉଣ୍ଡ ଫ୍ଲୋର ରଖିଛି ଦରକାର ହେଇନି, ଗ୍ରାଉଣ୍ଡ ଫ୍ଲୋର ଷ୍ଟେପ କଣ ଦରକାର, ଏ ଯୋଉ ଗ୍ରାଉଣ୍ଡ ଫ୍ଲୋର କଣ ଗୋଟା କହୁଛ, ଯୋଉ ପ୍ରଥମ ତାଲା ସେଥିରେ କିଛି ଦରକାର ହେଇନି, ଯେତେ ଉପର ତାଲାକୁ ଯିବ କଣ ଦରକାର, ଦଶଟା ଷ୍ଟେପ ଦରକାର, ଯେତେ ଉପରକୁ ଉଠିବ ସେତେ ଷ୍ଟେପ ଦରକାର, ଯିଏ ଯେତେ ଉଚ୍ଚାର ଅଛି ସେତିକି ଷ୍ଟେପରେ ସେ ତୁମ ଉପରେ ଯାଇ ତାକୁ ଭେଟିବାକୁ ପଡିବ, ତୁମେ ସେତିକି ଷ୍ଟେପ ଯିବାକୁ ପଡିବ, ଆଉ ସେତିକି ଭଗବାନଙ୍କର ସେତିକି ପ୍ରଭୁ ସେତିକି ସେ ସ୍ଥିତିରେ ରହିଛନ୍ତି, ସେ ରାଧାରାଣୀ ହେଲେ ତାଙ୍କର ଅତି ପ୍ରିୟ, ତାଙ୍କ ପାଖରେ ପହଞ୍ଚିବା ବେଳେ ସେଭଳି ସବୁ ଷ୍ଟେପ୍ସ ରହିଛି। ଏ ପରମ୍ପରା ଏ ପରମ୍ପରାର ଆନୁଗତ୍ୟ, ଆଚାର୍ଯ୍ୟମାନଙ୍କର ଆନୁଗତ୍ୟ, ସାଧୁଶାସ୍ତ୍ରଙ୍କର ଗୁରୁବାକ୍ୟର ଆନୁଗତ୍ୟ, ଏସବୁ ପରମ୍ପରା ଦେଇକି ଆସୁଛନ୍ତି, ସବୁ ପରମ୍ପରା ଦେଇକି ଷ୍ଟେପ୍ସ, ସିଧା ଆମେ କେବେ ଆପ୍ରୋଚ କରିପାରିବାନି, ଭଗବାନଙ୍କୁ ଆପ୍ରୋଚ କରିପାରିବାନି। ଆଉ ସେଥିରେ ଆମର ପଦ୍ଧତିକୁ ଶିଖାଯାଉଛି କେତେ ସୁନ୍ଦର ଅର୍ଚ୍ଚନା ପଦ୍ଧତିରେ, ସବୁ ପଦ୍ଧତିରେ ସବୁ ଗୁରୁଙ୍କ ମାଧ୍ୟମରେ ପରମ୍ପରା ମାଧ୍ୟମରେ, କାହିଁକି ଏତେ ଜୟଧ୍ୱନି ଦିଆହଉଛି, କାହିଁକି ଜୟଧ୍ୱନି କେଉଁଠି ଦିଆହଉଛି, ପାର୍ଟିରେ ଯୋଉ ଦେଖୁଛ ନା, ଯୋଉ ଆମର କଣ ସେ ଯୋଉ ମୁଖ୍ୟମନ୍ତ୍ରୀ ଆସୁଛି ବା ଯୋଉ ପାର୍ଟିର ଲୋକ, ସେ କଣ କି ଆଉ ତା ପୁରୁଣା ତାଙ୍କ ପରମ୍ପରାର ଜୟଧ୍ୱନି ଦଉଛନ୍ତି, ବା ଅଲଗା କୋଉ ସମ୍ପ୍ରଦାୟରେ ତୁମେ ଦେଖିବାକୁ ଗଲ, ଦେଖିବା ସେ ଦୁଇ ଚାରିଟା କୋଉ ଜଣେ ମହାରାଜ ଦି ଜଣ ମହାରାଜ ଯେମିତି କହିଦେବେ ତାପରେ ବନ୍ଦ କରିଦେ ନା। ଆମର ଏବେ ଏବେ ତ ଏ ଭକ୍ତ କିଏ ଆଣ୍ଠୁ ଗଣ୍ଠି ବାତ ହେଲାଣି, କିଏ ଶୋଇ କେତେ ସମୟ କିଏ ଜୟଧ୍ୱନି ଦେଲେ ସେ ସୁଖରା ଭାବି, ସେ ଏତେ ସମୟ ଜୟଧ୍ୱନି କିଏ ଆଣ୍ଠିକି ପଡିବ, ସେ ଆମ ପ୍ରଭୁ ପଦଙ୍କର କହୁଛି ଭକ୍ତି ଠାକୁରଙ୍କୁ କହିଛି ତାପରେ ସାରି ଦଉଛନ୍ତି, ପୂର୍ବରେ ସେମିତି ନଥିଲା, ପୂର୍ବରେ ସବୁ ସାରା ସ୍ଥାନ କାଳ ପରିସ୍ଥିତି ଆମର ବହୁତ ଏନଗେଜମେଣ୍ଟ ରହୁଛି, ଭକ୍ତମାନଙ୍କର ବହୁତ ଇଏ ରହୁଛି, ଭକ୍ତମାନେ କରିପାରିବେନି, ଭକ୍ତମାନେ ପଡିକି ରହିପାରିବେନି, ବା କ୍ଲାସର ସମୟ ରହୁଛି, ଏତିକି ସମୟ ଭିତରେ ତୁମକୁ କୀର୍ତ୍ତନ ସାରିବାକୁ ପଡିବ, ଏତିକି ସମୟ ଭିତରେ କ୍ଲାସ କରିବାକୁ ପଡିବ, ସବୁ ଗୋଟେ ଆଗରୁ ଯୋଉ ପୁରୁଣା ସାଧୁମାନେ ଥିଲେ ସେ ଜୟଦ୍ୱନ୍ଦ ଦେବେ 15 ମିନିଟ ଲାଗିବ ତାଙ୍କୁ, ଜୟଦ୍ୱନ୍ଦ ଦେବେ 15 ମିନିଟ 10 ମିନିଟ ତାଙ୍କୁ ଲାଗିବ, ସେମାନେ ପ୍ରଣାମ କରନ୍ତିନି, ଜୟଦ୍ୱନ୍ଦ ବେଳେ ସେମାନେ ପ୍ରଣାମ କରନ୍ତିନି, କିନ୍ତୁ ଆମକୁ ପ୍ରପା ଶିଖେଇ ତୁମେ ସବୁ ପ୍ରଣାମ କରିବା, ସେଥିପାଇଁ ଆମେ ବେଶ କେତେ ସମୟ ପ୍ରଣାମ କରି ଜଣେ ରହିବ, ସେନେ ଉଠିବ ଅଳ୍ପ ସମୟ, ସେତେବେଳେ ସେମାନେ ପ୍ରଣାମ କରନ୍ତିନି, ମୁଁ ଦେଖିଛି ପୁରୁଣା କାଳ ମଠରେ ତାର ଜଣେ 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 ଘଣ୍ଟା ବାଡ଼ାଉଥିଲେ, ସେ ଠିଆ ହେଇ ଲାଷ୍ଟ ବେଳକୁ ହରିବଲ ପକେଇ ଜୟଧ୍ୱନି ଦେବେ, 10 ମିନିଟ ତାଙ୍କୁ ଲାଗିବ, ସେ ବଳଦେବୀ ଦର୍ଶନ ବିଶ୍ୱନାଥ ଜଗ ଠାକୁର ସମସ୍ତେ ଷଡ଼ଗ ସ୍ୱାମୀ ନରତନ ଦାସ ଠାକୁର ସମସ୍ତଙ୍କର ସେ ଧାମ ସେ ସବୁ ଠାକୁରଙ୍କର ନାମ ସବୁ ଜିନିଷ ରଖାହଉଛି, ସମସ୍ତଙ୍କ କରୁଣା ଭିକ୍ଷା କରାହଉଛି। ଆମେ କେବେ ହେଲେ ଏଇ ଶକ୍ତି ମାଧ୍ୟମରେ ଦେଇକି ଯିବାକୁ ପଡିବ, ଆଉ ରାଧାରାଣୀଙ୍କ ଯୋଉ ଶକ୍ତି ରହିଲା, କାରଣ ଆମେ ଆମେ ଯେମିତି ପଡିଛେ ଆମେ ସ୍ପର୍ଶମଣି ନାହିଁ ଚିନ୍ମୟ ହେବା, ତେଣୁ ଆମେ ଆମକୁ ଯୋଉ ରାଧାରାଣୀଙ୍କର ଯୋଉ ରହିଲା ତାଙ୍କର ସେବା, କାରଣ ତାଙ୍କର ସେବା ତାଙ୍କ ଆନୁଗତ୍ୟରେ ସେବାଟା କରାହବ, ଯେମିତି ପ୍ରଭୁପାଦ ମହାରାଜ କହନ୍ତି ଆମେ କୃଷ୍ଣଙ୍କୁ ଯଦି ଗୋଟେ ଫୁଲ ଦବା ଆମେ କୃଷ୍ଣଙ୍କୁ ଅର୍ପଣ କରୁଛେ, କୃଷ୍ଣ ଆମ ଫୁଲଟା ଗ୍ରହଣ କରିବେ ନା ରାଧାରାଣୀ ଯେ ଫୁଲଟା ଦେବେ କୃଷ୍ଣଙ୍କୁ ସେ ଗ୍ରହଣ କରିବେ? ତ ଆମେ ରାଧାଙ୍କ ହାତରେ ଗୋଟେ ଫୁଲ ଦଉଛେ, କାହିଁ ରାଧାରାଣୀ ଯେ ଫୁଲଟା ଧରୁଛନ୍ତି କାହିଁ ଧରୁଛନ୍ତି? ଆମେ ତ ଦେଲାବେଳେ କଣ ମନ ହଉଛି କୃଷ୍ଣଙ୍କ ପାଇଁ ଦେବେ ବୋଲି, ଆମେ କଣ ଦଉଛେ? ରାଧାରାଣୀ ହାତରେ ଧରା ଦଉଛେ, ସୁନ୍ଦରଟା ଫୁଲ ଦେଖାଯାଉଛି, ରାଧାରାଣୀ ଭଲ ଦେଖାବେ, ରାଧାରାଣୀ ଚାହାନ୍ତି କୃଷ୍ଣଙ୍କୁ ଦିଅନ୍ତୁ, ଆମକୁ ରାଧାରାଣୀ କହିବାକୁ ପଡିବ, ଆମେ ଦେଇପାରିବୁ ନା, ଆପଣ ଦିଅନ୍ତୁ। ଆମ ଭାବ ସବୁ ଏମିତି, ଆମର ଏଇଟା ବରାବର ଭାବ ରାଜ୍ୟର ଓଡ଼ିଆ ବୈଷ୍ଣବ, ଆମର ସମସ୍ତ ଆମର ଆଲୋଚନା, ଆମର ତତ୍ତ୍ୱ ଆଲୋଚନା, ଆମର ଭାଗବତ କଥା ଆଲୋଚନା, ଆମର ସବ ସେବା, ସବୁ ଜିନିଷ ହଉଛି ଭାବର କଥା। ଏଥିରେ କିଛି ମାନେ ଯେତେ ଯିଏ ଯେତେ ମାଚ୍ୟୁର୍ଡ ହବ, ଯିଏ ଯେତେ କଣ କୁହାଯିବ ପରିପକ୍ୱ ଅବସ୍ଥାକୁ ଆସିବ ଭକ୍ତିରେ, ସେ ତାର ସେ ଭାବ ହିସାବରେ ସେ ସେବାଟା କରିବ। ଏଠି ଭାବୁକତା ଯୋଉ ଶବ୍ଦଟା ରହିଛି, ଯୋଉ ସେଣ୍ଟିମେଣ୍ଟ ଯାହା କୁହାଯାଏ, ଭାବୁକତାରେ ଏଠି ସ୍ଥାନ ନାହିଁ। ଭାବୁକତା ଆମେ କେବେ ସିଧା ମୁଁ ରାଧାରାଣୀଙ୍କୁ ଡାକିବା, ରାଧାରାଣୀଙ୍କର ଭଜନ କରିବୁ ନା? ଆମକୁ ସେ ଆଚାର୍ଯ୍ୟମାନେ ସେଟା ଶିଖେଇ ନାହାନ୍ତି। ସେମାନେ ଗୁରୁଦେବ ସେଇ ଜିନିଷଟା କୁହନ୍ତି ସବୁବେଳେ, ସେ ତୁମେ ଶ୍ରୀମତୀଙ୍କର ସେବା ହଉଛି ରାଧାରାଣୀଙ୍କର ସେବା, ଗୁରୁଙ୍କ ଗୁରୁ ସେବା ହଉଛି ଶ୍ରୀମତୀଙ୍କର ସେବା। ତ କେହି ବୁଝି ପାରିବେନି ଜଣ କହିଲେ, ଜଣେ ତ ଗୁରୁପାଦ ପଦ୍ମରେ ପହଞ୍ଚି ବି ପାରୁନି, ସେ ଆଗେ ଗୁରୁଙ୍କ ସତ୍ୟ ଜାଣିବ, ସେ ରାଧାରାଣୀ ସତ୍ୟ କଣ ଜାଣିବ? ଜଣେ ଶାସ୍ତ୍ରକୁ ଦେଖି, ଜଣେ ଶାସ୍ତ୍ରଙ୍କୁ ଶୁଦ୍ଧ ହେଇଗଲା ବେଳକୁ, ଭଗବାନଙ୍କୁ ସେବା କଲା ବେଳକୁ, ଭଗବାନଙ୍କ ଲୀଳା ପଡ଼ିଲା ବେଳକୁ ତାକୁ ହେଟା ଆନନ୍ଦ ଲାଗୁଛି। କିନ୍ତୁ ସେ ଆଜି ଯାହାଙ୍କ ପାଇଁ ଭଗବାନ ପାଖକୁ ଆସିଛି, ଯାହାଙ୍କ କୃପାରୁ ଆସିଛି, ତାଙ୍କ ସହିତ ସମ୍ପର୍କ ନାହିଁ, ତାହେଲେ ସେ କେଉଁ ସତ୍ୟ ରହିଛି? ଗୋଟେ ଛୋଟ ଜିନିଷକୁ ତୁମେ ଚିନ୍ତା କରି ଦେଖ, ବର୍ତ୍ତମାନ ଜଣେ ହରି କଥା କହୁ ବା ତାକୁ ଆସ୍ୱାଦନ କରୁ ବା ଯାହା କିଛି କରୁ, ସେ ଥିଲା କଣ? ତା ପୂର୍ବ ଚିନ୍ତା କରୁ, ମୁଁ 10 ବର୍ଷ 20 ବର୍ଷ ପରେ କଣ ଥିଲି? ତାହେଲେ ମୁଁ କାହା କୃପାରୁ ମୁଁ ଆଜି ଜିନିଷଟା କରୁଛି? କାହା କୃପାରୁ? ସାଧୁଗୁରୁଙ୍କ କୃପାରୁ। ଯେତେବେଳେ ସାଧୁଗୁରୁଙ୍କର କୃପାରୁ ମୁଁ ଆଜି ଏଇ ଜିନିଷଟା ପ୍ରାପ୍ତ ହେଇଛି, କିନ୍ତୁ ସେ ଯେତେବେଳେ ସେ ଲୀଳା କଥା କହୁଛି ବା ଭଗବାନଙ୍କ କଥା କହୁଛି ବା କିଛି ସେବା କରୁଛି, ଯାହା କିଛି କରୁଛି, ସେ ଯଦି ଯାହାଙ୍କ କୃପାରୁ ସେଟା ପ୍ରାପ୍ତ ହେଇଛି, ତାଙ୍କୁ ପ୍ରାଧାନ୍ୟ ଦେଇପାରୁନି, ତାଙ୍କର ମହିମାଟାକୁ ସେ ବୁଝିପାରୁନି, ସେ ତା ସେବାଟାକୁ ଭଗବାନଙ୍କ ପାଖରେ ପହଞ୍ଚିବ କେମିତି? ଆଗେ ସେ ଅଭିମାନ ହେଇଗଲା, ଭଗବାନ ସେଟା କହିଦେଲେ ନା? ଆଉ ସେ ଶ୍ଳୋକରେ ନାହିଁ ଅର୍ଜୁନ କହୁଛନ୍ତି ନା, ସେ ମୋର ଭକ୍ତ ନୁହେଁ, ମତେ ମେ ଭକ୍ତା, ଯିଏ ମତେ କହୁଛି ମୁଁ ସିଧା ମୁଁ କୃଷ୍ଣଙ୍କର ଭକ୍ତ, ସେ ମୋର ଭକ୍ତ ନୁହେଁ, ସେ ଦାମ୍ଭିକ ସ୍ମୃତା, ସେ ହେଉଛି ଦାମ୍ଭିକ, ଯିଏ କହୁଛି ମୁଁ ଭକ୍ତର ଭକ୍ତ, ସେ ହିଁ ମୋର ପ୍ରକୃତ ଭକ୍ତ। ଆମେ ସବୁ ଭକ୍ତର ଭକ୍ତ ହବା ପାଇଁ ଆସିଛେ, ଭକ୍ତକୁ ଭକ୍ତି କରିବା ଶିଖିବା ଦରକାର, ବୈଷ୍ଣବ ସେବା ଆମର ଏଥିପାଇଁ ରଖା ହେଇଛି, ଗୁରୁ ସେବା, ଭକ୍ତକୁ ଭକ୍ତି କରିବା ଦରକାର। ଆମେ ତ ଭକ୍ତକୁ ଭକ୍ତି ଶିଖିନେ, ଆଉ ଭଗବାନ କଣ ଭକ୍ତି କରିବା? ଭଗବାନ ବା ଭକ୍ତ ଭକ୍ତିମାନ, ଭଗବାନ ଭକ୍ତକୁ ଭକ୍ତି କରୁଛନ୍ତି, ଆମେ ଚାହୁଁଛେ କାହାକୁ ଭକ୍ତି କରିବା? ଭଗବାନଙ୍କୁ ଭକ୍ତି କରିବା, ଏଟା ହବ କି? ଭକ୍ତକୁ ଭକ୍ତି କରି ଶିଖିବାକୁ ପଡିବ, ସେଥିପାଇଁ ଆମେ ଗୁରୁଙ୍କୁ ବୈଷ୍ଣବଙ୍କୁ ଭକ୍ତି ଶିଖୁଛେ, ଆଉ କେମିତି ତାଙ୍କୁ ଭକ୍ତି କରିବା? ଯୋଉଟା ପ୍ରାକ୍ଟିକାଲ, ଯୋଉଟା ପ୍ରାକ୍ଟିକାଲ କୁହାଯାଏ, ଏଟା ପ୍ରାକ୍ଟିକାଲ ଜିନିଷ, ଗୁରୁଙ୍କୁ ଜଣେ ଦେଖିପାରୁଛି କଣ, ଗୁରୁଙ୍କୁ ଗୁରୁଙ୍କ ପାଖରେ ଶୁଣିପାରୁଛି, ଗୁରୁଙ୍କର ଶକ୍ତିକୁ ସେ ଉପଲବ୍ଧି କରିପାରିବ, ଉପଲବ୍ଧି କରିବା ଚାନ୍ସ ସେଇଠି ଅଛି, ଜଣେ ଉପଲବ୍ଧି କରିପାରିବ ନା? ଯେମିତି ପ୍ରଭୁପାଦଙ୍କୁ ଉପଲବ୍ଧି କରିବା ପାଇଁ ତାଙ୍କ ଶିଷ୍ୟମାନଙ୍କର କୌଣସି ମାନେ ସନ୍ଦେହ ନଥିଲା ବା କୌଣସି ସୁଯୋଗ ସବୁ ଥିଲା, ଉପଲବ୍ଧି ସେ କରିପାରିଲେ, କାହିଁ ଦେଖିପାରୁଥିଲେ ସେ କେମିତି କାର୍ଯ୍ୟ କରୁଛନ୍ତି, କି ଶକ୍ତିଟା ଏଟା 70 ବର୍ଷ ବୟସରେ ଏସବୁ କାର୍ଯ୍ୟ କରୁଛନ୍ତି, ଏଭଳି ଯୋଉ କଥା, ଏଭଳି ଯୋଉ ବ୍ୟବସ୍ଥା, ଏମିତି ଯୋଉ ଭାବନା, ଏ ଯୋଉ ସବୁ, ଇଏ କାହାର ଶକ୍ତି? ଜଣେ ଶକ୍ତି ଉପରେ ସବୁବେଳେ ପ୍ରାଧାନ୍ୟ ଦେବା ଦରକାର, ବ୍ୟକ୍ତିତ୍ୱ ବ୍ୟକ୍ତିତ୍ୱ ବୁଦ୍ଧି ବୁଦ୍ଧି ବୁଦ୍ଧି, ତୁମେ ଯଦି ବୁଦ୍ଧି ଖର୍ଚ୍ଚ କରିବ, ବୁଦ୍ଧି ଦ୍ୱାରା ତୁମେ ଆଟବେଷ୍ଟ କଣ କରିପାରିବ? ବୁଦ୍ଧି ଦ୍ୱାରା ସେ ପ୍ରାକୃତିକ ବୁଦ୍ଧି ଦ୍ୱାରା ତୁମେ ପ୍ରାକୃତ ସ୍ଥିତିର ପ୍ରାକୃତିକ ଜିନିଷଟା ଦେଖିବା, ଆଉ ଅପ୍ରାକୃତ ଜିନିଷ କିଛି ଦେଖିପାରିବନି। ତେଣୁ ଗୁରୁଦେବ ସେ ଜିନିଷଟା କୁହନ୍ତି, ଗୁରୁ ସେବା ହଉଛି ଶ୍ରୀମତୀଙ୍କର ସେବା, ଯୋଉ ରାଧାରାଣୀଙ୍କର ସେବା ଗୋଟେ ବଦ୍ଧ ଜୀବ କରିବ ସେ କରିପାରିବନି, ତାଙ୍କୁ ତୁମ ଗୁରୁଙ୍କର ସେବା କରିକି ରାଧାରାଣୀଙ୍କ ପାଖକୁ ଯିବ, ସେ ଗୁରୁଙ୍କ ସେବା, ଗୁରୁଙ୍କର ରାଧାରାଣୀ ଗୁରୁ ମାଧ୍ୟମରେ ସେବାଟାକୁ ଗ୍ରହଣ କରନ୍ତି। ସେ କହୁଛି କେମିତି ଜଣେ କହିବେ, କେମିତି କଣ, କେମିତି ଆମେ ଗୁରୁଙ୍କ ସେବା କରିବୁ, କଣ କରିବୁ? ଜୀବ ଗୋଟେ ସେବା ଯୋଉ ଶବ୍ଦଟା ଜୀବ ଜାଣିନି, ସେବା ଯୋଉ ଶବ୍ଦ ଦିଟା ଅକ୍ଷର ଅଛି, ଜୀବଟା କଣ ଜାଣେ? ଜୀବ ସବୁବେଳେ କର୍ମଟା ଜାଣେ, କର୍ମ କଣ, କର୍ମଟା କଣ, ଯୋଉ କାର୍ଯ୍ୟଟା କରାଯାଏ ସେ କାମଟା ଜାଣେ, ସେ କର୍ମ କରିବ, କର୍ମ ମାନେ ସେଥିରେ ସୁଖ ବାସନାଟା ରହିଛି। ଜୀବ ଯେତେ ଦକ୍ଷରେ ଯେତେ ସୁନ୍ଦରରେ ଯାହା କିଛି କରେ ସବୁବେଳେ ସ୍ୱସୁଖ ବାଞ୍ଛା ରଖି କିଛି କର୍ମ କରେ, ତାର ସେଥିରେ କର୍ମର ମାନେ ଏଥିରେ ଫଳ ଆଶାଟା ଅଛି। ସେବା ସେବାଟା ତା ନାହିଁ, ସେ ଭାବନାଟା ସେ ଶବ୍ଦଟା ଶିଖିନି। ଆମେ ଏଠିକି ଆଇଲା ବେଳକୁ ଏଇଟା କଣ ହଉଛେ, ଏଇଠି ଆମକୁ ପ୍ରଥମେ ଶିଖାଯାଉଛି କଣ, ଏଟା ସେବା। ଭାରତ ଦୁନିଆରେ କଣ କରୁଥିଲେ, କର୍ମ। ତମ ଘରେ ଘରେ ରୋଷେଇ କରିବା ଏଟା ହଉଛି କର୍ମ, ମଠରେ ରୋଷେଇ କରିବା ହଉଛି ସେବା, ଘରେ ବାସନ ମାଜି ଏଟା ହଉଛି କର୍ମ, ମଠରେ ବାସନ ମାଜି ହଉଛି ସେବା। ଏଠି ପ୍ରଥମ ଶିଖାଯାଉଛି ଏଇ ସେବାଟା କଲ, ଏଇଟା କଲ, କାହିଁ ସେବା କଥା କୁହାଯାଉଛି। ସେବା ସେବା ଜିନିଷଟା ଆମକୁ ଯୋଉ ଶିଖାଯାଉଛି, କାହିଁକି ଶିଖାଯାଉଛି, ଆମର ପ୍ରଥମ ଜିନିଷଟା ଯୋଉ ଆମର ଫାଉଣ୍ଡେସନ ଜିନିଷଟା ସବୁ କ୍ଲିୟର ହବା ଦରକାର। ଆମେ କାହା ସହିତ ଟଚ୍ ରଖିବା ପାଇଁ ଚାହୁଁଛେ, ଆମେ ରାଧାରାଣୀଙ୍କ ମାଧ୍ୟମ ଦେଇକି କୃଷ୍ଣଙ୍କର କୃଷ୍ଣଙ୍କୁ ସୁଖୀ କରିବା ପାଇଁ ଚାହୁଁଛେ, ଶକ୍ତି ମାଧ୍ୟମ ଯାଉଛେ ନା ଶକ୍ତିମାନ ପାଖକୁ, ରାଧାରାଣୀଙ୍କ ଆନୁଗତ୍ୟରେ ଆମେ ଯିବା କେଉଁଠିକି, କୃଷ୍ଣ ପାଖକୁ। ତେଣୁ ରାଧାରାଣୀଙ୍କର ଭାବଟା କଣ କଣ ସବୁବେଳେ, ଯେ ନିଜର ସୁଖ ଦୁଃଖ ସବୁ କିଛି ଛାଡିକି ଆସିଲେ ସେ ବାପା ଆଦରତାମ ଟପ୍ ମୋଷ୍ଟ ଜିନିଷ ତା ସେ କହିଛନ୍ତି। ମତେ ପାଦରେ ଆଲିଙ୍ଗନ, ମତେ ବାହୁରେ ଆଲିଙ୍ଗନ କରନ୍ତୁ, ବକ୍ଷରେ ଆଲିଙ୍ଗନ କରନ୍ତୁ, ବା ପାଦରେ ଦଳି ଦିଅନ୍ତୁ, ସେ ହିଁ ମୋର ପ୍ରାଣନାଥ। ଏଇ ଭାବଟା ପ୍ରଥମରୁ ଆମକୁ ତିଆରି କରିବାକୁ ପଡିବ। ତୁମକୁ ସୁଖ ମିଳୁ ଦୁଃଖ ମିଳୁ ଯାହା ମିଳୁ କଣ କରିବାକୁ ପଡିବ, ଭଗବାନଙ୍କ ପାଇଁ ସେବା। କିନ୍ତୁ ଏଇଟା ଏତେ ଖାଲି ରିଏଲାଇଜ୍ କରିବା ପାଇଁ ତୁମକୁ କେତେ ଜନ୍ମ ଲାଗିଯିବ, ଯଦି ତୁମେ ଗମ୍ଭୀର ନୁହଁ, ସବୁ କରୁଥିବ, ତୁମର ସୁଖ ବାସନା ରହିଥିବ, ତୁମେ ସବୁ କିଛି କରୁଥିବ, ନିଜର ବଢିଆ ପଣା ଆସୁଥିବ, ସବୁ ଯାହାକୁ କରୁଛ ଯାହା ପାଇଁ ତୁମେ କରୁଛ ତାଙ୍କ ସୁଖତା ଟୋଟାଲ ଚିନ୍ତା ଆସୁନି, ତାଙ୍କର ସୁଖଟା ହଉଛି କି ନାହିଁ ସେଟା ଆସିବନି। ଏଇଟା ହେଲା ଆମର ଦୋଷଟା, ସେବାଟା ନା ନଉଛେ ସବୁକିଛି କରୁଛେ, କିନ୍ତୁ କୃଷ୍ଣଙ୍କର ସୁଖ ପାଇଁ ମୁଁ କରୁଛି ଏତିକି ଚିନ୍ତା ଗୋଟେ ଯିବାର ଆସୁନି। ଏତେ ଖାଲି ଆଣିବା ପାଇଁ ତୁମକୁ କଣ ଲାଗିଯିବ, ସେଥିପାଇଁ ଆମ ଗୁରୁ ପଦ୍ମରେ ପହଞ୍ଚି ପାରିନି। ଗୁରୁଦେବ ସେ କଥା କୁହନ୍ତି, ରାଧାରାଣୀ ପଦ୍ମରେ କଣ ପହଞ୍ଚିବ ତୁମେ, ରାଧାରାଣୀ ପାଉଛି ଏଇଆ କଣ୍ଡିସନ ତାଙ୍କର ଅଛି କି, ସେ ସର୍ତ୍ତଟାକୁ ଉଠେଇଦେଲେ, କୃଷ୍ଣଙ୍କ ପାଇବାକୁ ହେଲେ କଣ ସର୍ତ୍ତ ନାହିଁ ଜୀବନରେ, ଦେବଦେବଙ୍କୁ ପାଇବାକୁ ହେଲେ ସର୍ତ୍ତ ଅଛି, ଯେ ଭଜନ୍ତି ଯେ ଯଥା ଦେବା ଦେବା ଅପି ତଥେଇବ ତା, ଯେମିତି କୃଷ୍ଣ ଦେବାଦେବୀ ତୁମେ ଯେମିତି ସେବା କରିବେ ସେ ତୁମକୁ ଫଳ ଦେବେ, କୃଷ୍ଣଙ୍କ ପାଖରେ କିଛି ସର୍ତ୍ତ ନାହିଁ, ସର୍ତ୍ତ ବିହୀନ। ଆଉ କେମିତି ସର୍ତ୍ତ ବିହୀନ ଜିନିଷ ସେଟା ଏ ଜଗତରେ କେହି ଜାଣନ୍ତିନି। ଗୋପୀମାନେ କିଛି କିଛି ବୁଝୁଛନ୍ତି, ଯେମାନେ ଲଳିତା ବିଶାଖା ଅତ୍ୟନ୍ତ ପ୍ରବୀଣା, ସେମାନେ କେବଳ ରାଧାଙ୍କର ଭାବକୁ ବୁଝୁଛନ୍ତି, ସର୍ତ୍ତ ବିହୀନ। ମୃତ୍ୟୁ ମୃତ୍ୟୁ ପାଇଁ ଇଚ୍ଛା ହଉଥିବ ଯେତେବେଳେ, ଯେ ମହାଭାବ ଅବସ୍ଥାରେ ବ୍ୟାଖ୍ୟା କରୁଛନ୍ତି ଉଜ୍ଜଳ ମଣିଲେ, ଯେଉଁ ଭାବରେ ମୃତ୍ୟୁଟା ସୁଖକର ବୋଲି ମନେ ହୁଏ, କୃଷ୍ଣ ସୁଖ ପାଇଁ, କୃଷ୍ଣଙ୍କର ସୁଖ ପାଇଁ ମୃତ୍ୟୁଟା ବି ଶେଷକର ମନେ ହୁଏ। ଏହା ମୃତ୍ୟୁ ନା ନେଲା ବେଳକୁ କେମିତି ଲାଗୁଛି, ଭୟ ଲାଗୁଛି, ମୃତ୍ୟୁ ନା ନେଲା ବେଳକୁ ଭୟ ଲାଗୁଛି, ମୁଁ ମରିଯିବି ଭଲ, ସେ ଅବସ୍ଥାରେ ମୃତ୍ୟୁଟାକୁ ବରଣ କରିବାକୁ ପଡିଲେ ବି ସେ କୃଷ୍ଣ ସୁଖ କଥା ଚିନ୍ତା କରନ୍ତି। ଏଇଟା ଏଇଟା ବ୍ରଜର ଭାବ, ଏ ବହୁତ ଉନ୍ନତ ଭାବ, ତାକୁ ବୁଝି ହବନି। ମହାଭାବ ସ୍ଥିତି ସବୁବେଳେ କୃଷ୍ଣଙ୍କର ସୁଖ, ସବୁବେଳେ କୃଷ୍ଣଙ୍କର ସୁଖ, ଯେମିତି ରାଧାରାଣୀ କହୁଛନ୍ତି ନା, ମୋର ଶରୀର ମୁଁ ଛାଡ଼ିଲା ପରେ ସେ ଭଜନ ଗୋଟେ ଥିଲା, କଣ ସେ ଭୁଲି ଯାଉଛି, ମୋତେ ତମାଳ ଗଛରେ ରଖିବ, କାରଣ କୃଷ୍ଣ ତମାଳ ମୋ ଶାଖାରେ ମୋତେ ରଖିଥିବ, ଯେବେ ବି ହେଲେ କୃଷ୍ଣ ଆସିବ ମୁଁ କୃଷ୍ଣଙ୍କୁ ଦର୍ଶନ କରିବି, ସବୁବେଳେ କୃଷ୍ଣ ସୁଖ, ପ୍ରତି ଅବସ୍ଥାରେ କୃଷ୍ଣ ସୁଖ। ଆମେ ତ ପ୍ରଥମରୁ ଆମର ସବୁ 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 ଅବସ୍ଥାରେ ଆମର ସର୍ତ୍ତଟା ରହିଛି, କାରଣ ଯେହେତୁ ଆମେ ଗୋଟେ ସ୍ୱର ଧାରଣ କରିଛେ, ଆଉ ବଦ୍ଧ ଭୂମିକା ରହିଛେ, ଗୁଣାତୀତ ପୁରୁଷ ହେଇନି, ମାୟା ଗୁଣ ମାୟା ଆମକୁ ଧରିକି ରଖିଛି, ସବୁବେଳେ ସର୍ତ୍ତ ରହିବ। ଶକ୍ତିଟାକୁ ବୁଝି ବର୍ତ୍ତମାନ ଆମେ ଶକ୍ତିକୁ ବୁଝିପାରିନି, କାହା ଶକ୍ତିକୁ, ରାଧାଣୀଙ୍କର ଯୋଉ ଶକ୍ତି ଗୁରୁ ପରମ୍ପରା ମାଧ୍ୟମରେ ଆସିକି ପହଞ୍ଚିଛି, ସେ ଶକ୍ତି ପ୍ରତି ଆମକୁ ୱାର୍ଣ୍ଣିଂ ଦିଆହଉଛି, ବ୍ୟକ୍ତି ପ୍ରତି ୱାର୍ଣ୍ଣିଂ ଦିଆହେବନି। ଯେମିତି ଯେମିତି କୁହାହଉଛି କଣ, ଗୁରୁମୁଖ ପଦ୍ମ ବାକ୍ୟ ଚିତ୍ତେ କରିଆ ଐକ୍ୟ ଯଶ୍ୟ ପ୍ରସାଦାତ ଭଗବତ ପ୍ରସାଦ, ସେ ସବୁ ଶକ୍ତି ପ୍ରତି ୱାଣୀ, ଇଏ କାହାର ଶକ୍ତି, ସେଠୁ ସବୁବେଳେ ସେଇଟା ଦେଖାଯାଉଛି। ଆମେ ଯଦି ତତ୍ତ୍ୱ ହିସାବରେ ବିଚାର କରାଯିବ, ଆମେ ଗୁରୁପାଦ ପଦ୍ମରେ ପହଞ୍ଚି ନାହିଁ, ଗୁରୁପାଦ ପଦ୍ମରେ ପହଞ୍ଚିବା ଅର୍ଥ କାହା ବାହାରେ ପହଞ୍ଚିବା, ରାଧାଣୀଙ୍କ ବାହାରେ ପହଞ୍ଚିବା, ଶକ୍ତି ପାଖରେ ପହଞ୍ଚିବ, ଶକ୍ତି ପାଖରେ ପହଞ୍ଚିଗଲେ ତ ଶକ୍ତିମାନଙ୍କ ସେବା ତୁମେ ପାଇଲ, আমি আমি যে গুরু গুরু ভক্তি বলে কৌছে, গুরু ভক্ত বলে কৌছে, না না পূর্ণ গুরু শক্তি বা গুরুপাদ পদ্মরে আমি পৌঁছি পারি না। গুরুপাদ পদ্মরে পৌঁছলে সংসার কেমন রহব? গুরুপাদ পদ্মরে পৌঁছবা অর্থ সংসার চালিয়ে গেল, ভগবান পাখে পৌঁছবা, পূর্ণ ভগবত শক্তিটা উপলব্ধি করা। যেমনি প্রভুপাদ লেখা আমার পড়া যাওনি, কৃষ্ণ কৃপা শ্রীমূর্তি, কৃষ্ণঙ্কর কৃপা সে মূর্তি মন্ত্রকে আসলে রিয়েলাইজেশন করে দেব। তার বুদ্ধিটা আছে না, ত্রিগুণর বুদ্ধিটা সবাই আছে, তুমি প্রথম শিক্ষা যাচ্ছ তুমি সেবা কর, সমর্পণ হো, গুরুপাদ পদ্মর কথা। আরে কোন জীবটা করব যদি গোটে চিন্তা করে দেখা হবে, কোণ সে করব? সে রোজি কাহ দ্বারা? মায়া শক্তি দ্বারা রোজি। তার যেত বুদ্ধি তার স্বরূপর কিছু অসুবিধা আসব, তা মান সম্মান কিছু হানি হব, সে কোণ চিন্তা করে পার? এটা কৃষ্ণ কৃপা শ্রীমূর্তি প্রভুপাদ সংস্থা, এটি ভগবান খুশি আহ্বান করছেন, ভগবান কৃপা আসতে প্রভুপাদ এটা কিন্তু আমার কোন সে জ্ঞানটা আসব? কেবে আসব? কেবে আসিপার? তোমার তুমি দেখ, তুমি যেত শাস্ত্র শুদ্ধাই কর, তুমি যেত যা দেখ, তুমি যেটা ভাল লাগু, তোমার গোটা ফটো বিচার করদ, এটা এটা ঠিক, এটা ভুল, এটা এমনি কাহিনী লেখা হল, এটা এমনি কোণ করা হল? কেবে হলে শক্তি সহ, কারণ শক্তি সহ কাহিনী টচ করবনি, এটা প্রশ্ন করিও। সেটা কেউ শক্তি রাধারণী যে শক্তি আসছেন, কেউ শক্তি স্বরূপ শক্তি, স্বরূপ শক্তি সহ কাহিঁকি আমি কাহিঁকি সেটা টচ করিপারে? কাহিঁকি আমার সাংরে আমার কোণ, আমি আত্মা, আমি স্বরূপ শক্তি কু গ্রহণ করিবার সামর্থ্যতা রয়েছে, কিন্তু ক্যাপচার করি কি আমাকে রখিছি? মায়া শক্তি আমাকে আলিঙ্গিত হয়ে রখিছে, সে পুরা ধরি রখিছে, অনাদিকাল ধরি সে রখিছে। যেমন তোমার গোটে জায়গা লা, তোমার জায়গাটা জবরদখল জন করে নিয়ে যাইছে, গোটে জবরদখল নথাকি কোণ এটা কুহ, তোমার না রেকর্ড থাকবে কিন্তু সে তার জবরদখল করি পুনে শক্তিশালী লোক। ভগবান গীতার কেদেলে না, মো মায়া দূরত্ব ইয়া, ভগবান এটা জবরদখল সে করছে তো মায়া ওনর, যে ওনর সে কে দৌছে আজ্ঞা আমার জায়গা দখল জবরদখল করছে, ভগবান সে কেদেলে না, মো মায়া দূরত্ব ইয়া, দেখ জবরদখল করে রখিছি মায়া তাঁকর শক্তি। গোটে গোটে গুন্ডা গোটে গুন্ডা গুন্ডা শ্রেণীর লোক তোমার জায়গাটা, তোমার রেকর্ড তোমার অছে জবরদখল করে রখি দিয়েছে, গোটে গোটে বাহ্য উদাহরণ তুমি নিও না, তোমার থাকলে কোণ হব? সেবে আমি আত্মা, আমি জবরদখল করে কি রখিছি? তুমি কোণ করি, তুমি কোণ করি পারে তা কুহ, তোমার জায়গাটা তুমি জবরদখল জন করে নিয়েছি, ঘর করে গেলে কিছু করিপার? তুমি পুলিশের আশ্রয় নাও, কোর্টের আশ্রয় হলে তোর ডিগ্রি হয়ে যাব, ডিগ্রি হয়ে গেলে যদি ডিগ্রি হয়ে যাব তার কোণ করিও পজিশন, যেটা তুমি অক্তিয়ার করি জায়গাটা পারিবনি, পুরো কাকে দিয়ে যাওয়া পড়ে সে কোর্ট পেপর ধরিকি পুলিশ পাখর, আগে তুমি কোর্ট পেপরটা আন ক্লিয়ার কর, তুমি কোর্ট পেপরটা ক্লিয়ার করি আনলে পুলিশ পুলিশ কবে আগে এটা মো জায়গা, পুলিশ শুনবে না, কোর্ট রু তুমি আন যে এটা তোমার জায়গা বলে তুমি আন, তাপরে পুলিশ আসিকি সে উচ্ছেদ করিব, সে ঠিয়া হব, পুনি সে ঠিয়া হয়ে উচ্ছেদ করি তুমি জায়গা দাও, পজিশন দাও, পজিশনটা তোমাকে দেব, সে তোমার কোণ কুহ তোমার জায়গার অধিকারটা সে দেব, খালি গোটে তুমি নিজ জায়গা টঙ্কা দিয়ে কিনে থাকো, কেউ গোটে ঘর করে পকাইলে তুমি পারুন। মায়া অনাদিকাল আমি ভগবানের অংশ, আমি ভগবান শক্তি, সে মায়া শক্তি, এই আমি শক্তি সাথে টচ হয়ে পারুনি, জবরদখল জবরদখল তিন গুণ ত্রিগুণময় মায়া আমাকে অক্তিয়ার করে রখিছে। আগে তুমি কোর্ট রু ক্লিয়ার, কোর্ট পেপর ক্লিয়ার করি আন, তুমি তার পুলিশ তুমি বাহার করি ঠেলিও, সে তার সাহায্য করি তাকে ঠেলিকি বাহার করি বাড়ি তাকে বাহার করি, কাকে তুমি তোমার পেপর আনব, কোর্ট যাচ্ছ কুকুর, কোর্ট রু যাচ্ছ ওকিল ইয়ে করছ, সেসব তাঁর ক্লিয়ার আনসার আসিয়া দরকার। সেইভাবে যেমন এটা হচ্ছে, এটা সেইভাবে কাটছে না, যে মায়াকে তড়িয়ার শক্তি কার রয়েছে? কেবে কে তাঁর শক্তি না, সে শক্তি হি শক্তিকে তড়িব, শক্তিটা শক্তিকে তড়িব, এ নিম্ন শক্তি সে হল উচ্চ শক্তি, ভগবত শক্তিটা যে রাধারণী শক্তিটা গুরু পরম্পরা দিয়ে আসছি সেটা হল উচ্চ শক্তি, সে কোণ করিব? কেবল মায়া শক্তি তড়ি পার, আউ কি পাইবে? ভগবান সে কে মামি প্রপদ্যন্তে মায়া মেতাম তরন্তে, মোর স্মরণ গেলে হব, আজ প্রথম শিখা যাবে তুমি সেবা, সেবা কর ভগবান, সেবা কর ভগবান, ভজন কর, নিজ সুখ বাঞ্ছা ছাড়, সেবা শব্দকে লগা হল, মায়া টচরে যে রয়েছে সেটা ভগবত সম্বন্ধে সব কর, ভগবত সম্বন্ধে হল পরে গুরু বৈষ্ণব আনুগত্য রহিলা পরে তাঙ্কর ପ୍ରସନ୍ନତା ତାଙ୍କର ବିଗ୍ରହଙ୍କର ଶ୍ରୀ ବିଗ୍ରହଙ୍କର ପ୍ରସନ୍ନତା, ଗୁରୁଙ୍କର ପ୍ରସନ୍ନତା ମାନେ କଣ କୃଷ୍ଣଙ୍କର ପ୍ରସନ୍ନତା। ତେଣୁ ଆଗେ ସ୍ପିରିଚୁଆଲ ଟଚରେ ଆସିବାକୁ ପଡିବ, ନହେଲେ ଆମର ସେପଟେ କେତେବେଳେ ଯାଇକି ପହଞ୍ଚି ପାରିବନି କେଉଁଠି ଭଗବାନଙ୍କ ପାଖରେ। ମାୟା ତ ଆମକୁ ଧରି ନେଇଛି, ଆଉ ମାୟା ଶକ୍ତିଟା ତ ଆମକୁ ଅକ୍ତିଆର କରି ରଖିଦେଇଛି, ସେ ଆଉ କେବେ ପହଞ୍ଚି ପାରୁ, ସେ ତ ସ୍ପିରିଚୁଆଲ ଜିନିଷକୁ ଟଚ୍ ହେଇପାରୁନି। ଆଉ ତେଣୁ ଶକ୍ତିଙ୍କ ମାଧ୍ୟମରେ ଆମେ ଯିବା ପାଇଁ ଚାହୁଁଛେ, ରାଧାରଣୀଙ୍କ ପାଖରେ ପହଞ୍ଚିବା ପାଇଁ ହେଲେ ଆମକୁ ଶକ୍ତି ମାଧ୍ୟମରେ ଯିବା ପାଇଁ ଚାହୁଁଛେ। ତା ରାଧାରଣୀଙ୍କ ଶକ୍ତିଟା କେଉଁଠିକି ଆସିଛି ନା, ସିଧା ଗୁରୁଦେବଙ୍କ ପାଖକୁ ଆସିଲାନି। ରାଧାରଣୀଙ୍କର ଶକ୍ତିଟା ରାଧାରଣୀ ଆଉ ନିତ୍ୟାନନ୍ଦ ପ୍ରଭୁଙ୍କ ଭିତରେ କିଏ ଜୋର ପାଟି କରିଛି? ରାଧାରାଣୀ ଆଉ ନିତ୍ୟାନନ୍ଦ ପ୍ରଭୁଙ୍କ ଭିତରେ, କାରଣ ଜୀବକୁ ତ ପୁଣି ଉଦ୍ଧାର କରିବେ ନା, ସେ ତ ତାଙ୍କୁ ଯଦି ଭଗବାନ କହିଲେ ମମୀମାଂସ ଜୀବ ଲୋକ ଜୀବ ଭୂତ ସନାତନ, ଭଗବାନଙ୍କର ଇଚ୍ଛା ନାହିଁ ଜୀବ ସନାତନ ଅଂଶ ସେ ଜୀବଟା ଏଠି ଜଗତରୁ ଉଦ୍ଧାର ପାଇକି ଯାଉ ବୋଲି ସେ ଜାଣିଛନ୍ତି ନା। ତେଣୁ ଏଣେ ଯୁଦ୍ଧ ମାନଙ୍କ ପାଇଁ ବା ନିତ୍ୟ ସିଦ୍ଧ ପାର୍ଶ୍ୱଦ ମାନଙ୍କ ପାଇଁ ରାଧାରାଣୀ ସବୁବେଳେ ଗୁରୁ ହେଇକି ରହିଲେ। ଯେଉଁମାନଙ୍କର ଭୋଗ ବାସନା ନାହିଁ, ଯେଉଁମାନେ ସବୁବେଳେ ଚାହୁଁଛନ୍ତି କୃଷ୍ଣଙ୍କର ସୁଖ ବିଧାନ କରିକି ଗୋଟିଏ ପ୍ରିନ୍ସିପୁଲରେ, କେଉଁ କେଉଁ ପ୍ରିନ୍ସିପୁଲ ଆସିଲେ ଶିବାପାଦରତା ଏଇ ଭାବ, କୃଷ୍ଣଙ୍କୁ ଯେମିତି କିଏ କିଞ୍ଚିତ ହେଲେ ଦୁଃଖ ଦେବେନି ଆଉ ନିଜର ସୁଖ ବାଞ୍ଛା କରିବେନି, ସେମାନଙ୍କୁ ରାଧାରାଣୀ ସ୍ୱୀକାର କରି, ସେମାନଙ୍କୁ ରାଧାରାଣୀ ସ୍ୱୀକାର କରି ସେ ରହିଲେ। ଏଣେ ଜୀବମାନଙ୍କ ପାଇଁ ଜୀବଶକ୍ତି ଜୀବଶକ୍ତିକୁ ଆକର୍ଷଣ କରିକି ନେଇକି ପହଞ୍ଚିବା ପାଇଁ କାହା ପାଖରେ, ରାଧାରାଣୀଙ୍କ ପାଖରେ ଏଠି କୃଷ୍ଣଲୀଳାରେ ବଳଦେବ ସ୍ୱରୂପ ରହିଲେ। ଆଉ ସେ ବଳଦେବ ଆସିଲେ କଣ, ନିତ୍ୟାନନ୍ଦ। ବଳଦେବଙ୍କ ପାଖରୁ ତ ସବୁ ଜୀବ ଯେତେ ଆସିଛନ୍ତି, ବିଷ୍ଣୁ ମହାବିଷ୍ଣୁ, ତାପରେ ମହାବିଷ୍ଣୁ ପାଖରୁ କରଦସାଇ ବିଷ୍ଣୁ, କାରଣସାଇ ବିଷ୍ଣୁ, ଗର୍ଭସାଇ ବିଷ୍ଣୁ, ସେ ତ ସୃଷ୍ଟି ଯୋଉ ବିସ୍ତାର ହେଇ ତାଙ୍କ ପାଖରୁ ହେଇଛି ନା, ସବୁ ସବୁ ବଳଦେବଙ୍କ ପାଖରୁ। ତ ତାଙ୍କ ମାଧ୍ୟମରେ ଗୋଟେ ଜୀବଙ୍କୁ ତାଙ୍କର ଶକ୍ତି ମାଧ୍ୟମରେ, ବଳଦେବଙ୍କ ଶକ୍ତି ମାଧ୍ୟମରେ ସେ ଜୀବକୁ ଆଣିକି ପହଞ୍ଚିବେ କେଉଁଠି, ରାଧାରାଣୀଙ୍କ ପାଖରେ। କାରଣ କେବଳ ରାଧାରାଣୀ ହିଁ ଜାଣନ୍ତି କୃଷ୍ଣଙ୍କୁ ସୁଖ ଦେବା ପାଇଁ, ସୁଖୀ କରିବା ପାଇଁ, ଆଉ କିଏ ଜାଣନ୍ତି? ଭଗବାନ କହିଦେଲେ ନା, ମୁଁ ହଉଛି କେବଳ ରାଧାର, ମୁଁ କେବଳ ରାଧାର। କାଲି ପଢୁଥିଲ ନା ଭକ୍ତିନାଥ ଠାକୁର ସେ କଥା କହୁଥିଲେ, ତୁମା ବିନା କାହାର ରାସ ତୁହ ଲାଗି ମୋର ବରଜବାସ। ଶତକୋଟି ଗୋପୀ ଥିଲେ କଣ ହବ, ତାଙ୍କ ଶତକୋଟି ଗୋପୀ ଥିଲେ ବି ରାସ ଉତ୍ସବ ହେଇପାରିବନି। ମୁଁ ବ୍ରଜରେ କାହିଁକି ରହିଛି, ତୁହ ଲାଗି ମୋର ବରଜବାସ, ତୁମ ପାଇଁ ହିଁ ମୁଁ ବରଜରେ ରହିଛି, ବୃନ୍ଦାବନ ରହିଛି। ଆଉ ସେ ଶେଷରେ କହିଛନ୍ତି ନା, କିଙ୍କରି କରିଆ ରଖ ଆପନି, ତୋୟା ଗଣ ମାଝେ ଆମାରେ ଗଣି, କିଙ୍କରି କରିଆ ରଖ ଆପନି। ଭକ୍ତନ ଠାକୁର କହୁଛି, ତୁମ ଗଣ ଭିତରେ ମତେ ଜଣେ ଗଣିକି ଗୋଟେ ଦାସୀ କରିକି ମତେ ରଖ, ଭାବଟା ଗୁଡ଼ି ଭାବଟାକୁ ସେ ସବୁ ପ୍ରକଟ କରିଗଲେ ନା। ସେ ଆଉ ନା ସିଏ ନ ଆସିଥିଲେ, ଆଚାର୍ଯ୍ୟ ମାନେ ନ ଆସିଥିଲେ, ସଖୀ ମଞ୍ଜରୀ ମାନେ ସେମାନେ ସେଇ ଯୁଦ୍ଧର ସେଠିକାର ଗୁରୁସେବାଟା ଜଣେ ପ୍ରଶ୍ନ କରିବେ, ଗୁରୁସେବାଟା କେମିତି ହେଇଯିବ ଶ୍ରୀମତୀଙ୍କ ସେବା, ଏସବୁ ଭାବ ଭାବ ପ୍ରବଣ କଥା। ଆରେ ସେ ସେଟା ଭାବପ୍ରବଣ କଥା ନୁହେଁ, ଏଟା ସିଦ୍ଧାନ୍ତ କଥା। ତୁମେ ସିଦ୍ଧାନ୍ତ ନ ମାନିବ ତାହେଲେ ସବୁଟାକୁ କାଟିଦିଅ, ଗୁରୁବାଷ୍ଟ କାହାକୁ ବୁଲନି, ନିକୁଞ୍ଜ ଜୀବନ ରତି କେଳି ସିଦ୍ଧା ଯାଏ, ତାହେଲେ ବିଯୁକ୍ତିର ପ୍ରକ୍ଷଣ ଏ ଯୋଉ କୁହାଯାଉଛି ତା କଣ ତା ଅର୍ଥ? ତୁମେ କଣ ତା ଆଜିକାଳ ଯଶ ପ୍ରସାଦଟାକୁ ମାନିବ, ସଂସାର ଦାବନାଳଟାକୁ ମାନିବ, ଏଟାକୁ ମାନିବନି କି? ତୁମେ କଣ କେବଳ ଗୋଟେ ଗୋଟେ ପଦକୁ ମାନିବ କି? ନିକୁଞ୍ଜ ଜୀବନ ରତି କେଳି ସିଦ୍ଧେଇ ଯେ କୁହାହେଲା ତା ଅର୍ଥ କଣ? ନିକୁଞ୍ଜ ଜୀବନ ରତି କେଳି ସିଦ୍ଧେଇ ଯାହାହେଲେ ବି ଯୁକ୍ତିର ପ୍ରେକ୍ଷଣୀୟ ତତ୍ର ଆଦି ଦାକ୍ଷା ତତି ବଲ୍ଲଭସ୍ୟ ବନ୍ଦୀ ଗୁରୁ ଶ୍ରୀ ଚରଣାର କହୁଛେ ନା, ସେ ନିକୁଞ୍ଜ ସେ ତାଙ୍କର ସ୍ୱରୂପ ସ୍ଥିତି ହଉଛି ସେୟା, ତାଙ୍କ ଯୋଉ ଶକ୍ତି ଆସୁଛନ୍ତି ରାଧାରାଣୀଙ୍କର ଶକ୍ତି ଯିଏ ଗୁରୁ ସ୍ୱରୂପରେ ଏଠି ଆବିର୍ଭାବ ହେଇଛନ୍ତି, ସେ କେଉଁଠି ତାଙ୍କର ସ୍ୱରୂପ ସ୍ଥିତିଟା କଣ? ସେ ସ୍ୱରୂପ ଶକ୍ତିରେ ବା ରାଧାରାଣୀଙ୍କର ନିକୁଞ୍ଜରେ, ନିକୁଞ୍ଜ ୟୁନ ରତି କେଲି ସିଦ୍ଧି ଯାଲିଭି ଯୁକ୍ତିର ପ୍ରେକ୍ଷଣୀୟ। ମଞ୍ଜରୀ ମାନେ ସେମାନେ କଣ କରନ୍ତି, ରାଧାରାଣୀ ରାଧାକୃଷ୍ଣଙ୍କର ମାନରେ, ତାଙ୍କ ମାନରେ ଯେତେବେଳେ ମାନଭଞ୍ଜନ ସହାୟକ ହୁଅନ୍ତି, ସେମାନେ ବିଭିନ୍ନ ଯୁକ୍ତି ଦ୍ୱାରା ରାଧାଙ୍କୁ ବୁଝାନ୍ତି, କୃଷ୍ଣଙ୍କୁ ବୁଝାନ୍ତି, ତାହେଲେ ସେ କାହାର ଯୁଦ୍ଧ ହେଲେ, କାହାର ସ୍ୱରୂପ ହେଲେ, କାହାର କିଙ୍କରି ହେଲେ? ଆଉ ସେଥିପାଇଁ ସେ ଏଠି ଭକ୍ତିନାଥ ଠାକୁର ସେ କହିଲେ କହିଲେ ନା, ତୋୟା ତୋୟା ଗଣ ମଝେ ଆମରେ ଗଣି, କିଙ୍କରି କରିଆ ରଖ ଆପଣ, ତୁମ ଗଣ ଭିତରୁ ମତେ ଜଣଙ୍କୁ ଗଣି ଦିଅ, ମତେ ଗଣିକି ଟିକେ ରଖନ୍ତୁ। କେମିତି ରଖନ୍ତୁ ନା, କିଙ୍କରି କରିକି ରଖନ୍ତୁ। ସେମାନେ ସେଠିକାର ଭକ୍ତି ସିଦ୍ଧାନ୍ତ ଠାକୁର ସବୁ ଯେତେ ନିତ୍ୟ ସିଦ୍ଧ ଆଚାର୍ଯ୍ୟମାନେ ସବୁ ଆସିଛନ୍ତି, ସେମାନେ ସବୁ ସେ ଜଗତରୁ ଆସିଛନ୍ତି। ସବୁ ସେ ଜଗତରୁ ଆସିଛନ୍ତି। ତାଙ୍କ ଦ୍ୱାରା ଯୋଉ ପ୍ରଦତ୍ତ ପଥ, ମହାଜନଙ୍କର ଯୋଉ ନିତ୍ୟସିଦ୍ଧ ଆଚାର୍ଯ୍ୟମାନଙ୍କ ଦ୍ୱାରା ଯୋଉ ପ୍ରଦତ୍ତ ନିୟମ, ତାଙ୍କ ଦ୍ୱାରା ଯୋଉ ପ୍ରଦତ୍ତ ପଥ, ସେଟା ହଉଛି ସଭୟ ପନ୍ଥା, ଏ ସରି ଅଭୟ ପନ୍ଥା। ସେଥି ଭୟ କିଛି ନାହିଁ, ସେଇ ପନ୍ଥାରେ ଆମେ ଗଲେ ଆମେ ପାଇପାରିବା, କାହିଁକି ସେମାନେ ହଉଛନ୍ତି ସେଇ ଜଗତର। ଏ ଯୋଉ ଗୁରୁଙ୍କର ଯୋଉ କହୁଛେ ଗୁରୁଙ୍କର ସେବାଟା ଯାହା କୁହାଯାଏ, ତ କାହିଁ ଜୋର ପାଟି କରୁଛି, ସେ ଗେଟ୍ ବାର ପଡୁଛି, ଗେଟ୍ ଜୋରେ କଥା ହଉଛି, ଏଠି ଆସି ଶୁଭିବ ନା କଣ, ଏଟା କଣ, ଏଟା ଏତେ ଜୋର, ଏଠି ହାଉ ହେଲା କଣ। ଗୁରୁଙ୍କର ଯୋଉ ସେବା ଅଛି, ଶ୍ରୀମତୀଙ୍କର ସେବା, ସେ କେମିତି ହବ ଜଣେ କହିବ, କେମିତି ଏଟା କେମିତି ସମ୍ଭବ? ଆରେ ତତ୍ତ୍ୱଟା ତୁମେ ଦେଖ, ତତ୍ତ୍ୱଟା କଣ ରହିଲା, ଭଗବାନଙ୍କ ଶକ୍ତି କିଭଳି ଆସିଛନ୍ତି। ତ ଆମେ ବର୍ତ୍ତମାନ ଗୁରୁପାଦପଦ୍ମରେ ପହଞ୍ଚି ପାରୁନି, ଗୁରୁଦେବଙ୍କ ପାଦପଦ୍ମରେ ପହଞ୍ଚି ପାରୁନି, ଭଗବାନଙ୍କ ପାଦପଦ୍ମରେ କଣ ପହଞ୍ଚିବା? ତ ସେଥିପାଇଁ ସେ ଚିନ୍ତା କଲେ, ଭଗବାନ ବ୍ୟବସ୍ଥା କରୁଛନ୍ତି ନା, ଗୋଟେ ଜୀବଟାକୁ ଯୋଉଟା ହେଲେ ନେବେ, ଜୀବଟାକୁ ପୁଣି ନେବେ ନା ନାହିଁ, ଜୀବଟାକୁ ତ ନେଇ ତାଙ୍କ ଅଂଶ ତାଙ୍କୁ ନେଇକି ପୁଣି ରାଧାଣୀଙ୍କ ସେବାରେ ଲଗେଇକି ତାଙ୍କ ଯୁଦ୍ଧ ଭିତରେ ରଖିବେ। ଯେମିତି ଆମେ ଶୁଣୁଥିଲୁ ନିତ୍ୟାନନ୍ଦ ପ୍ରଭୁ, ବଳଦେବ ସେ କଣ ନିତ୍ୟାନନ୍ଦ ପ୍ରଭୁ ରୂପରେ ଆସିଲେ, ତ ନିତ୍ୟାନନ୍ଦ ପ୍ରଭୁ ସେ କଣ କରିବେ? ଜୀବ ଯେ ଯୋଉ ମାୟାରେ ରହିଛି, ଜୀବ ତ ଆଗେ ଚିନ୍ମୟ ଶକ୍ତିକୁ ଆସିବାକୁ ହେଲେ, କେଉଁ ଶକ୍ତି କି ରାଧାଣୀଙ୍କ ଶକ୍ତିକୁ ଆସିବାକୁ ହେଲେ ତାଙ୍କୁ କଣ କରିବାକୁ ପଡିବ? ଜଡ଼ ଶକ୍ତିରୁ ଚିନ୍ମୟ ଶକ୍ତିକୁ ଆସିବାକୁ ହେଲେ ଜଡ଼ ଭାବନା ଏଗୁଡ଼ା ସବୁ ବିଦୃତ କରିବାକୁ ପଡିବ ନା, ଚିତ୍ତଟାକୁ ଶୁଦ୍ଧ କରିବାକୁ ପଡିବ ନା, ମାୟା ଶକ୍ତିର ଅଧୀନ ରହିଲେ କେବେ ହେଇପାରିବନି। ତେଣୁ ଗୋଟେ ଜୀବକୁ ଶୁଦ୍ଧ କରିକି ତାକୁ କରୁଣା ପ୍ରଦାନ କରିକି ତାକୁ ଚିନ୍ମୟ ଶକ୍ତିକୁ ଆଣିବା ପାଇଁ ପ୍ରଭୁଙ୍କର ବ୍ୟବସ୍ଥା କଣ ହେଲା? ସେ ନିତ୍ୟାନନ୍ଦ ସ୍ୱରୂପରେ ଆସିଲେ, କରୁଣା ଯୋଉ ଗୋରୁ ନିତ୍ୟାନନ୍ଦ ସ୍ୱରୂପରେ ନିଜେ ଆସିଲେ। ନିତ୍ୟାନନ୍ଦ ପ୍ରଭୁ ରହିଲେ, ନିତ୍ୟାନନ୍ଦ ପ୍ରଭୁ ସହିତ ରାଧାରାଣୀଙ୍କର କଣ ସମ୍ପର୍କ ରହିଲା? ତ ନିତ୍ୟାନନ୍ଦ ପ୍ରଭୁ କଣ କରିବେ? ଆମର ଯୋଉ ନିତ୍ୟାନନ୍ଦ, ଆମ ନିତ୍ୟାନନ୍ଦ ପରିବାର ନା, ଆମର ଯୋଉ ପରମ କରୁଣା ପହୁ ଦୁଇ ଜଣ ନିତାଇ ଗୌରଚନ୍ଦ ନିତ୍ୟାନନ୍ଦ ପ୍ରଭୁ, ସବୁବେଳେ ନିତ୍ୟାନନ୍ଦ ପ୍ରଭୁଙ୍କର ଭଜନ, ନିତ୍ୟାନନ୍ଦ ପ୍ରଭୁଙ୍କର ସବୁ ତ ଖାଲି କରୁଣା ପତ୍ୟ ଭାବନ ସବୁ କୁହାଯାଏ। କାହିଁକି ନା ଗୋଟେ ଜୀବର ଯୋଉ ମାୟା ସତ୍ତ୍ୱ ସେ ରହିଛି, ସେ ଜୀବଟାକୁ ପହେତୁକ କରୁଣାଟା ଦରକାର, ତାର ଯୋଗ୍ୟତାଟା କିଛି ନାହିଁ, ଜୀବର ଯୋଗ୍ୟତା ଗୋଟେ କିଛି ନାହିଁ, ଜୀବର ଯୋଗ୍ୟତା ଯାହା ରହିଛି ସେଟା ହଉଛି ଭୌତିକ ଯୋଗ୍ୟତା। ରାଧାରାଣୀଙ୍କ ସେବା କରିବାର ବା ଚିନ୍ମୟ ଶକ୍ତିରେ ରହିକି ଭଗବାନଙ୍କର ସେବା କରିବାର ଯୋଗ୍ୟତା ତାର କିଛି ନାହିଁ, ତାକୁ ଖାଉଛି କିଏ? ତାର ନିଜର ସୁଖ ବାଞ୍ଛା ଯୋଉ କାମ, ତାର ଏଇଟା ତାକୁ କାଳ ହେଇଯାଇଛି, ସେ କଣ କରିବ? ଜୀବରୁ ଜୀବ ପାଇଁ କେବଳ ଗୋଟିଏ ଜିନିଷ, କେବଳ ସେ ଯଦି କେବଳ ନିଷ୍କପଟ ସରଳ ହେଇପାରିଲା, ଯଦି ସାଧୁଗୁରୁଙ୍କର ହେତୁ କୃପାଟା ମିଳିଲା, ନିତ୍ୟାନନ୍ଦ ପ୍ରଭୁଙ୍କ ଲାଭ କରିଦେଲା, ତ ତାର ଏଇଟା ତାର ଯୋଗ୍ୟତା, ଯୋଗ୍ୟତା ଯଦି କହିବାକୁ ଗଲେ ତାର ନିଷ୍କପଟତା ସରଳତା ପୂର୍ଣ୍ଣ ଯଦି ହେଇପାରିଲା, ତ ତାର ପୂର୍ଣ୍ଣ କୃପାଟା ଟିକେ ପାଇପାରିବ। ତ ନିତ୍ୟାନନ୍ଦ ପ୍ରଭୁ କଣ ଚିନ୍ତା କରେ? କୃଷ୍ଣଙ୍କର ପ୍ଲାନ ହେଲା ଏହା, ସେ ଗୁରୁ ଅବତାର, ଏଇଟା ହଉଛି ବିଶେଷତ୍ଵ ମହିମା, ରାଧାଣୀଙ୍କ ଯୁଦ୍ଧକୁ ନବା ପାଇଁ ନିତ୍ୟାନନ୍ଦ ପ୍ରଭୁ ପ୍ରେମରେ ସବୁବେଳେ ପାଗଳ, ଯିଏ ଯିଏ ପ୍ରେମରେ ଉନ୍ମତ, କୃପା କରିବା ପାଇଁ ଉନ୍ମତ, ସେ ଆଉ କଣ ଯୋଗ୍ୟତା କିଛି ଦେଖନ୍ତି? ସେ ଯୋଗ୍ୟତା ଦେଖନ୍ତି। ଏଇ ଯୋଉ ନିତ୍ୟାନନ୍ଦ ପ୍ରଭୁ ଯୋଉ ଆସିଲେ, ତେଣୁ ଗୁରୁଙ୍କ ପାଖରେ ଦୁଇ ଶକ୍ତିର କଣ ରହିଲା? ସମନ୍ୱୟ ରହିଲା, ସମନ୍ୱୟ ଯାହା କୁହନ୍ତି, ଯେ ତାଙ୍କର ନିତ୍ୟାନନ୍ଦ ପ୍ରଭୁ, ନିତ୍ୟାନନ୍ଦ ପ୍ରଭୁଙ୍କର କାର୍ଯ୍ୟ କଣ ରହିଲା? ଗୋଟେ ପତ୍ୟ ଜୀବକୁ ଉଦ୍ଧାର କରି ନେଇ ରାଧାଣୀ ପାଖରେ ପହଞ୍ଚିବ, ତେଣୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ଗ୍ରହଣ କରିବାର ଅଛି, ନିତ୍ୟାନନ୍ଦ ପ୍ରଭୁ ଗ୍ରହଣ ନକଲେ ସେଟା ହେଇପାରିବ ନାହିଁ। ତ ଯୋଉ ଗୁରୁ ଶକ୍ତି ରହିଲା, ଯେ ନିତ୍ୟାନନ୍ଦ ଶକ୍ତି ଆଉ ରାଧା ଶକ୍ତିଙ୍କର ସମନ୍ୱୟ, ସମନ୍ୱୟ, ତେଣୁ ଏଇ ଦୁଇ ଶକ୍ତିର ସମନ୍ୱୟ ଯୋଉ ରହିଛି ଗୁରୁପାଦ ପଦ୍ମ, ସେଠି ଆମେ ପହଞ୍ଚି ପାରୁ ନାହିଁ, ଆମେ ଏତେ ପର୍ଯ୍ୟନ୍ତ ତାଙ୍କୁ ପହଞ୍ଚି ପାରିନି। ଗୁରୁଙ୍କର କରୁଣା ଆଗେ ଆଗେ ଦେଖୁନା, ନିତ୍ୟାନନ୍ଦ ପ୍ରଭୁଙ୍କର ଯେମିତି ମହିମାରେ ଯେମିତି ଆମେ କହୁଛେ କଣ ପ୍ରତ୍ୟଭାବନ କରୁଣାମୟ ନିତ୍ୟାନନ୍ଦ ପ୍ରଭୁ, ଆଗେ କଣ ହେଲା? ସଂସାର ଦାବାନ ନୀଡ ଲୋକମ ତ୍ରଣାୟ କାରୁଣ୍ୟ ଘନାଗନତ୍ଵ, ସେ କୃପା କରିବା ପାଇଁ ଆସିଛନ୍ତି। ସେ କୃପାଟା କେମିତି ହେବା ଦରକାର କଣ କହିଲେ? ଏ ଯୋଉ କୃପାଟା କେମିତି ହେବା ଦରକାର, ଗୁରୁଙ୍କର କୃପାଟା କେମିତି ହେବା ଦରକାର, ସେଟା ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ସହିତ ସାମଞ୍ଜସ୍ୟ ଦେଖାହେଲା। କଣ କୁହାହେଲା? ତ୍ରଣାୟ କାରୁଣ୍ୟ, ତାପରେ ପ୍ରାପସ୍ୟ କଲ୍ୟାଣ ଗୁଣାନ୍ୟବଶ୍ୟ ବନ୍ଦେ ଗୁରୁଶ୍ରୀ, ସଂସାର ଦାବାନଳ, ସଂସାର ଗୋଟେ ଦାବାନଳ, ଦାବାନଳ ମାନେ କଣ? ଫରେଷ୍ଟ ଫାୟାର କୁହନ୍ତି, ବନାଗ୍ନି, ବନାଗ୍ନି ଯୋଉ ଲାଗିଛି ଜୀବର କର୍ମଫଳର, ଅନାଦି ଅନାଦି କାଳରୁ ଜୀବ ଯୋଉ କର୍ମଫଳ ଭୋଗି 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 ଭୋଗି
ତାର ଯୋଉ ସ୍ୱର ଆସିଛି ତାର ଯୋଉ କର୍ମଫଳ ରହିଛି ଏଇଟା ଗୋଟେ ଦାଭାଗ୍ନି ଭଳିଆ, ତାକୁ ଲିଭେଇ ପାରିବନି, ସମସ୍ୟାକୁ ତୁମେ ସମାଧାନ କେବେ କରିପାରିବନି। ଜୀବ ତ ଜୀବର ଏଇଟା ଗୋଟେ ତାର ଗୋଟେ ଏତେ ବଡ ଦୋଷ, ସେ ଖାଲି ସମସ୍ୟା ସମସ୍ୟା ସମସ୍ୟା, ପ୍ରୋବ୍ଲେମ ପ୍ରୋବ୍ଲେମ ପ୍ରୋବ୍ଲେମ, ଡେଞ୍ଜର ଡେଞ୍ଜର, ଏଇଟା ହେଇ ତା ଜୀବନଟା ଚାଲୁଛି। ମୋର ସମସ୍ୟା ମୋର, ଆରେ ଏଟା ତ ବାୟାଟା କି ଏ ଜଗତର ହଉଛି ସମସ୍ୟାମୟ ଜଗତ। ତୁମେ ସମସ୍ୟା ଚାହିଁବ ସମାଧାନ କରିବା ପାଇଁ କେବେ ସମାଧାନ ହେଇପାରିବ ନାହିଁ। ସଂସାର ଦାବାନଳ କୁହା ହେଇଗଲା, ଆଉ କଣ ତୁମେ ଚିନ୍ତା କରୁଛ? ସମସ୍ୟା ଦୃଷ୍ଟିକୁ ଦୃଷ୍ଟିପାତ କଲେ, ସମସ୍ୟା ଦିଗକୁ ଦୃଷ୍ଟିପାତ କଲେ ତୁମେ ହରିସେବା କରିପାରିବ ନାହିଁ। ହରିସେବାରେ ତୁମେ ଚାଲ, ତାଙ୍କର ଶରଣାଗତ ହେଇଗଲେ ଯଦି କୃଷ୍ଣ କୃପା କରି ତାହେଲେ କେବଳ ସମସ୍ୟାର ସମାଧାନ ହେଇପାରିବ। ତୁମେ ସେ ଦିଗକୁ ଚାହୁଁନି, ସେ ଦିଗକୁ ଚାହିଁଲେ ତୁମେ କେବେ ସମାଧାନ କରିପାରିବନି। ତୁମେ କେଉଁ ଦିଗକୁ? ଅନର୍ଥ ଦିଗକୁ ଚାହିଁଲେ ତୁମେ ଭକ୍ତି କରିପାରିବନି, ସମସ୍ୟା ଦିଗକୁ ଚାହିଁଲେ ତୁମେ ଭଜନ କରିପାରିବନି, ସର ଦିଗକୁ ଚାହିଁଲେ ତୁମେ ନିରାଶ ହେଇଯିବ। ସବୁ ଦିଗରୁ ବିପଦ ରହିଛି, ସେଟା ଅନାଦି ଏଇ ସଂସାର ଦାବାନଳ କୁହାହେଲା ନା। ସଂସାର ଦାବାନଳ ମାନେ କଣ? ଅନାଦି କାଳରୁ ଜୀବର ଯେମିତି ବୃକ୍ଷକୁ ବୃକ୍ଷ ଘସି ହେଇକି କଣ ହେଇଛି, ବଣଟାରେ ନିଆଁ ଲାଗିଛି କେମିତି, ବୃକ୍ଷ ବୃକ୍ଷ ଘସି ହେଇକି ଲାଗିଛି। ସେ ଅନାଦି କାଳରୁ ଆମର କର୍ମଫଳ ଯୋଗୁଁ ଆମେ ଆଜି କଷ୍ଟ ପାଉଛେ, ବିଭିନ୍ନ ପ୍ରକାର ଶରୀର, ବିଭିନ୍ନ ପ୍ରକାର ବାସନା, ବିଭିନ୍ନ ପ୍ରକାର ଦୁଃସଙ୍ଗ। ତ କଣ ଗୋଟେ ଜୀବ କଣ ଇଚ୍ଛା କରିକି କରୁଛି? କେହି ଗୋଟେ ଇଚ୍ଛା କରିକି ଆଜି ଖରାପ ହେଇଛି କି? କେହି ଗୋଟେ ଇଚ୍ଛା କରିକି ଆଜି ଏମିତି ହେଇଛି କି? ତାର କର୍ମଫଳ ଅନାଦି କର୍ମଫଳରୁ ରହିଛି। ସଂଘର୍ଷ ହେଇକି ସଂସାର ଦାବାନଳ ନିଡ଼ ଲୋକମ ତ୍ରାଣା ଏକ ଅରୁଣ୍ୟ ଘନାଘନ, ତୁମେ ଏଠି କହିଲେ ବନରେ ଅଗ୍ନିଟା ଲାଗିଗଲେ କଣ କରାହବ? ସେଠି ଏଠି କଣ ସହାୟ? କେବଳ ବର୍ଷା, ସେଠି ଆଉ କିଛି ଲିଭି ପାରିବନି। ଯେମିତି ନିତ୍ୟାନନ୍ଦ ପ୍ରଭୁ କୌଣସି, ଯେଭଳି ନିତ୍ୟାନନ୍ଦ ପ୍ରଭୁ କୌଣସି ଯୋଗ୍ୟତା କିଛି ବିଚାର ନ କରିକି ସମସ୍ତଙ୍କୁ ଯୋଗାଇବା ଏଭଳି ଲୋକ କୃପା କରିଛନ୍ତି, ଯଦି ସେଇଭଳି ଆମ ଉପରେ କୃପା ହବ, ଯଦି ଆମ ଉପରେ ସେ କୃପାଟା ହବ, ତ ତାହେଲେ ଆମେ ଯୋଗ୍ୟ ହେଇପାରିବା। ଆଗେ ଗୁରୁପାଦ ପଦ୍ମଙ୍କୁ ବୁଝିବା ପାଇଁ ସେ କୃପା, ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ଦ୍ୱାରା, ଯେ ଗୁରୁପାଦ ପଦ୍ମଙ୍କର ଯୋଉ ସମନ୍ୱୟ ଅଛି, ସେ ନିତ୍ୟାନନ୍ଦ ପ୍ରଭୁଙ୍କର ଅହେତୁକି କୃପାଟା ଗୁରୁ ଧାରଣ କରିଛନ୍ତି। ସେ ତାଙ୍କର ପ୍ରସନ୍ନତା, ତାଙ୍କର ଆନୁଗତ୍ୟ ଦ୍ୱାରା ଯଦି ସେ କୃପାଟା ଆମେ ପ୍ରାପ୍ତ ହବା, ତ ତାହେଲେ କିଛି ଯୋଗ୍ୟତା ଆମେ ଲାଭ କଲେ। ନହେଲେ କାହିଁକି କୁହାଯାଉଛି ଯୋଗ୍ୟତା ବିଚାର କିଛି ନାହିଁ ପାଇ ତୁମର କରୁଣା ସାର, କାହିଁକି ସବୁ ପଦ ଆମେ ଗାଉଛି? କଣ ତାଙ୍କ ପାଖରେ ଏମିତି ରହିଛି? ତେଣୁ ଏଇ ଗୁରୁଙ୍କର ସେବାଟା ହଉଛି ଶ୍ରୀମତୀଙ୍କର ସେବା। ସେ ତାଙ୍କର କରୁଣାଟାକୁ ଜଣେ ବୁଝିଲା ପରେ, କାହାର? ଗୁରୁଙ୍କର। ଗୁରୁଙ୍କର କୃପା ପ୍ରାପ୍ତ ହେଲା ପରେ ତାର ଆସିଲା, ତାର ତାର ନେକ୍ସଟ ଯୋଉ ଷ୍ଟେପଟା ରହିଲା, ଗୁରୁଙ୍କର କୃପା ସେ ପ୍ରାପ୍ତ ହେଇକି ଗୁରୁଙ୍କର ତତ୍ତ୍ୱକୁ ବୁଝିଲା, ଗୁରୁଙ୍କର ପାଦପଦ୍ମରେ ଆଶ୍ରୟ ନେଲେ, ତାଙ୍କ ଚରଣ କମଳରେ ପହଞ୍ଚିଗଲା, ତାପରେ ଯୋଉ ସେବାଟା କରିବେ, ସେ କେଉଁ ସେବା? ସେଟା ହଉଛି ରାଧାରାଣୀଙ୍କର ସେବା। ସେଠି ତାର ନିଜ ସୁଖ ବାସନାଟା ଛାଡ଼ିବ, କୃଷ୍ଣଙ୍କୁ ସୁଖ କରିବାର ବାସନାଟା ତାର ଆସିବ। ସେଥିପାଇଁ ଗୁରୁପାଦ ପଦ୍ମର ସେବାଟାକୁ କଣ କୁହାଗଲା? ଗୁରୁଙ୍କର ସେବାଟାକୁ ହଉଛି ଶ୍ରୀମତୀ ରାଧିକାଙ୍କର ସେବା। ତେଣୁ କେବେ ମୁଁ ତାଙ୍କ ଗୁରୁତମ ସେବା କରୁଛି? ଆରେ ଗୁରୁ ସେବାର ଅଭିମାନ ନାହିଁ, ଗୁରୁ ସେବକ କେବେ ଅଭିମାନ ନୁହେଁ, ଗୁରୁ ସେବାର କେବେ ରାଗଦ୍ୱେଷ ନାହିଁ। ଯିଏ ସେବକ ତା ନିକଟରେ ଅଲଗା ଭାବନା ହିଁ କିଛି ନାହିଁ, ସୁସୁଖ ବାଞ୍ଛା ନାହିଁ, ରାଗଦ୍ୱେଷ ନାହିଁ। ଆଉ ସେ ନହେଲେ ସେ କେମିତି ଲେଖିଲେ ଯୋଉ ଭକ୍ତିମନ ଠାକୁର କେମିତି ଲେଖିଲେ ଭଗବାନଙ୍କ ସେବା, ଗୁରୁର ସେବାରେ ସେ ଲେଖିଲେ ନେବେ? ଭକତି ବିନୋଦ ଆନନ୍ଦ ଡୁବିଆ ତୁମାର ସେବା ରତରେ, ଆନନ୍ଦ ଜଣେ ଡୁବ ମାରିବ ଭଗବାନଙ୍କ ସେବା କରିକି, ତାକୁ ଏତେ ଆନନ୍ଦ ମିଳିବ ପ୍ରଭୁଙ୍କର ଗୁରୁଙ୍କର ସେବା କରିକି। ସେଥିରେ ଅଭିମାନ କାହିଁ? ସେଥିରେ ନା ଅଭିମାନ ଅଛି, ନା ଈର୍ଷା ଦ୍ୱେଷ ଅଛି, ନା ଦୁଃଖ ଅଛି, କିଛି ନାହିଁ। ଜଣେ ଏଇ ନିତ୍ୟାନନ୍ଦ ପ୍ରଭୁଙ୍କର ଯୋଉ ଶକ୍ତି, ତାଙ୍କର ଯୋଉ କଣ କୁହାଯିବ, ଅହେତୁ କି କରୁଣାଟା ଯାହା ଗୁରୁଙ୍କ ପାଖରେ ଅଛି, ସେଇଟା ଆମେ ପ୍ରାପ୍ତ ହେଲେ ସେ କଣ ତା ହୃଦୟ ଭିତରେ ସୁଖ ବାସନାଟା ଜାଗ୍ରତ ହବ। କଣ? କେମିତି ମୁଁ ରାଧା କୃଷ୍ଣଙ୍କୁ ସୁଖୀ କରିବି? ସେଟା ଗୁରୁଙ୍କ ପାଦ ପଦ୍ମରୁ ମିଳିବ, ସେଟା ଗୁରୁପାଦ ପଦ୍ମରୁ ମିଳିବ। ସେଥିପାଇଁ ସେ କହିଲା ଗୁରୁଙ୍କର ସେବା ହଉଛି ଶ୍ରୀମତୀଙ୍କର ସେବା। ଆଗେ ତ ଗୁରୁଙ୍କ ପାଦ ପଦ୍ମ ଆମେ ପହଞ୍ଚି ପାରୁନେ, ଆମର ସୁସୁଖ ବାଞ୍ଛା, ଆମର ଯୋଉ ସୁ ଅଭିଳାଷ ଏସବୁ ରହିଛି, ଇଏ ଆମକୁ ପହଞ୍ଚେଇ ଦେବୁନି ଗୁରୁପାଦ ପଦ୍ମରେ। ପରମ୍ପରା ଆଚାର୍ଯ୍ୟଙ୍କ ପାଦ ପଦ୍ମରେ ଆମେ ଶରଣାଗତ ହେଇପାରୁନେ, ମାୟା ଶକ୍ତିରେ ଗୋଟେ ଜୀବ ରହିଛି ନା, ସେ ତାର ସବୁବେଳେ ନିଜର ବିଚାରଧାରା, ନିଜର ଭାବନା ସେ ଆସିକି ପହଞ୍ଚି, ତ ଏ ଶକ୍ତିଟା ତାକୁ ଟଚ୍ କରିବା ପାଇଁ ମାୟା ଶକ୍ତିଟା କେବେ ହେଲେ ଆଲାଉ କରୁନି ସ୍ପିରିଚୁଆଲ ଜିନିଷକୁ। ଆମେ ତ ଗ୍ରହଣ କଲେ ଗୋଟେ ହବ, ଆଗେ ତ ଗ୍ରହଣ କରିବାକୁ ଦଉନି, କରିବ କଣ, ଯୋଉଟା ବୁଦ୍ଧି ଆସୁଛି। ସେଥିପାଇଁ ଯାହାର ପ୍ରଚୁର ଭାଗ୍ୟବାନ ଯୋଉ କୁହାହେଲା, ପ୍ରଚୁର ଭାଗ୍ୟ ଥିବ। ସେଥିପାଇଁ ପ୍ରଥମରୁ ଆମେ ଶୁଣୁଥିଲେ କେତେଦିନ ପୂର୍ବରୁ ନା ବେଶ ପୂଜାରୁ, ଏଇ ଗୁରୁ ଶକ୍ତି, ଗୁରୁଙ୍କୁ ବିଶ୍ୱାସ କରିବା ପାଇଁ, ସେ ଶକ୍ତିକୁ ଉପଲବ୍ଧି କରିବା ପାଇଁ ଏ ନିଷ୍କପଟ ସେବା ଆମକୁ କରିବାକୁ ପଡେ। ଏ ସେବା ପ୍ରକାଶ ପାଇଁ ସେ କଲେ ଜୀବଟା ବୁଝି ପାରିବନି ଶକ୍ତିଟା କଣ, ଗୁରୁ ଶକ୍ତି କଣ, ବିଗ୍ରହ ଶକ୍ତି କଣ, କାରଣ ଆମର ତ ଟୋଟାଲ ଆମେ ଶକ୍ତିର ଉପାସ, ସେଟା କିଛି ବୁଝିପାରିବନି। ସେଥିପାଇଁ ସେ ସେବା ପ୍ରକାଶ କଲେ, କଣ, କେଉଁ ସେବା? ଏ ଭଗବାନଙ୍କର ସେବା ସବୁ ପ୍ରକାଶ ହେଲା। ସେବା ଜଣେ କଲା ପରେ ନିଷ୍କପଟ ଚିତ୍ର ସେବା କଲା ପରେ ତାର ଆସିବ କଣ, ସୁକୃତି ଆସିବ। ସୁକୃତି ହେଲେ କଣ ହବ, ସେ ଗୁରୁପାଦ ପଦ୍ମରେ ବିଶ୍ୱାସ ସ୍ଥାପନ କରିବ। ଗୁରୁପାଦ ପଦ୍ମ ବିଶ୍ୱାସ ସ୍ଥାପନ କଲା ପରେ ତାଙ୍କ ଆନୁଗତ୍ୟ ସେବା ଗୁଡିକ କରିବ, ସେଥିରେ ସେ ନିଷ୍କପଟ ହେଲେ ତା ଦ୍ୱାରା କରୁଣା ପାଇଲା। କରୁଣା ପାଇଲା ପରେ ତାର ସୁସୁଖ ବାଞ୍ଛା ଗଲା, ସେ ତାପରେ ଗୁରୁଙ୍କର କୃପା ପ୍ରାପ୍ତ ହେଲେ ସେ ରାଧାରାଣୀଙ୍କର ପାଖରେ ସେ ସେବା ଗୁଡିକ ପହଞ୍ଚିବ। ଆମର ପ୍ରୋସିଜର ଟୋଟାଲ ସେ ଅର୍ଚ୍ଚନ ସେୟା ସବୁ ଜାଗାରେ, ସବୁ ଜାଗାରେ ସେୟା ରହିଛି। ଆଉ ଆମେ ଯୋଉ କହୁଛେ ସ୍ପର୍ଶ ମାନେ ନାଇଁ ଚିନ୍ମୟ ହେଇଯିବ, କେମିତି ଚିନ୍ମୟ ହେବା, ଏ କୃପା ଏଇଭଳି ଆସେ। ଆଉ ଯେତେବେଳେ ସାକ୍ଷାତ ପର୍ଷଦ ମାନେ ଯେତେବେଳେ ସାକ୍ଷାତ ଭଗବାନ ଲୀଳା କରୁଛନ୍ତି, ବା ସାକ୍ଷାତ ଆଚାର୍ଯ୍ୟ ଲୀଳା କରୁଛନ୍ତି, ସାକ୍ଷାତ ଭଗବାନ ଲୀଳା କରୁଛନ୍ତି, ଆଉ ସାକ୍ଷାତ ଦିନନାରଦ ମୁନି ଶୁଦ୍ଧ ଭକ୍ତ ଯେଉଁମାନେ ଲୀଳା କରୁଛନ୍ତି, ସେତେବେଳେ ସେ ଯାହାକୁ ଚାହିଁବେ ତାକୁ ସାଙ୍ଗେ ସାଙ୍ଗେ ଚିନ୍ମୟ ଶକ୍ତି ଦ୍ୱାରା ପ୍ରଭାବିତ କରେ। ଯେମିତି ନାରଦ ମୁନି ସାଙ୍ଗେ ସାଙ୍ଗେ ବ୍ୟାଧକୁ କଣ କରିଦେଲେ, ଦଶରତ୍ନାକରୁ କଣ କରିଦେଲେ, ଫଟାଫଟ ଚେଞ୍ଜ ସେ କରିଦେବେ। ଭଗବାନ ସେଭଳି ଭଗବାନ ଯୋଗାଇ ମାଧ୍ୟ ଉଦ୍ଧାର କଲେ। ସାକ୍ଷାତ ଯେତେବେଳେ ଲୀଳା କରୁଛନ୍ତି ସେତେବେଳେ ସେ ସ୍ପର୍ଶ ମଣି ନ୍ୟାୟ କେବଳ ସ୍ପର୍ଶ କରିଦେବେ ବା କୃପା କରିଦେବେ କରୁଣା କରିଦେବେ ଚେଞ୍ଜ କରିଦେବେ। ଆମ ପାଇଁ ଯୋଉ ପ୍ରୋସିଜର ରହିଛି ଆମକୁ ଏଇ ରାସ୍ତାରେ ଯିବାକୁ ପଡିବ। ଗୁରୁପାଦ ପଦ୍ମକୁ ଉପଲବ୍ଧି କରି, ଆଚାର୍ଯ୍ୟ ପାଦ ପଦ୍ମକୁ ଉପଲବ୍ଧି କରି, ଆଉ ବହୁତ ନିଷ୍କପଟ ଚିତ୍ତରେ ସେବା କଲା ପରେ, ବହୁ ସେବା ପରେ ଯଦି ଆମର ସାଧୁଗୁରୁଙ୍କର ଏ ସେବା ମାଧ୍ୟମରେ, ସେବା ପ୍ରକାଶ ମାଧ୍ୟମରେ ଯଦି ଚିନ୍ମୟ ଶକ୍ତି ସବଳ ତାଙ୍କ ସ୍ପର୍ଶ ମାଧ୍ୟମରେ ଆମର ଯଦି ଉପଲବ୍ଧି କିଛି କୃପା ପ୍ରାପ୍ତ ଆମେ ହବା, ତାହେଲେ ସାଧୁ ବାକ୍ୟରେ ଆମର ବିଶ୍ୱାସ ଆସିବ, ପରମ୍ପରା ଆଚାର୍ଯ୍ୟ ପ୍ରତି ନିଷ୍ଠା ଆସିବ, ଗୁରୁପାଦ ପଦ୍ମରେ ବିଶ୍ୱାସ ଆସିବ। ତାପର ଅବସ୍ଥାରେ ଯୋଉ ସେବାଟା ହୁଏ ସେଇ ସେବାରେ ଗୁରୁଙ୍କର କରୁଣାଟା ମିଳେ। ତାପର ସେବାରେ ଗୁରୁଙ୍କର କରୁଣା ମିଳିଗଲା ପରେ ତାପରେ ଯୋଉ ସେବାଟା ହୁଏ ସେଠି କେବଳ ସୁଖ ସ୍ୱାଂଛାଟା, କେବଳ କେମିତି ମୁଁ କୃଷ୍ଣଙ୍କୁ ସୁଖୀ କରିବି। ସେ ପ୍ରଥମ ଯୋଉ ଫାଷ୍ଟ ସାବାର ମର୍ଷି ଯୋଉଟା କୁହାଯାଏ, ଗୁରୁଙ୍କର ଯୋଉ ପ୍ରଥମ କରୁଣାଟା, ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣାଟା, ସେଇ କରୁଣାରୁ କରୁଣାଟା ପ୍ରାପ୍ତ ହେଇ କେମିତି ଆମେ ଆଗେ ଯୋଗ୍ୟ ହବା, କେମିତି ଶୁଦ୍ଧ ହେଇକି ଯୋଗ୍ୟ ହେଇ କେମିତି କୃଷ୍ଣଙ୍କର ସେବା କରିବା ପାଇଁ ବ୍ୟାକୁଳ ହବା, ଆଗେ ସେଇ କରୁଣାଟା ମିଳୁ। କାହିଁକି କୃଷ୍ଣ ଯଦି ଗୁରୁ କୃପା ଆମେ ପାଇଛେ, କାହିଁକି ସୁଖ ବାଞ୍ଛା ଛାଡ଼ିପାରୁନି, କାହିଁକି ସେବା ଭାବନା ଆସୁନି, କାହିଁକି ଭଜନରେ ମତି ଆସୁନି, କାହିଁକି ଆମେ ଜୀବନରେ ସଂଗ୍ରାମ କରିବା ପାଇଁ ଚାହୁଁଛୁ? ଯଦି ଗୁରୁଙ୍କୁ ଆମେ ଭକ୍ତି କରୁଛେ, ଭକ୍ତିରେ କେଉଁଠି ସୁସ୍ଥାନ ଅଛି, ଭକ୍ତିରେ ସୁସ୍ଥାନ କେଉଁଠି ଆଇଲା? ତ ଆମେ ତା ଅର୍ଥ ଆମେ ଗୁରୁପାଦ ପଦ୍ମରେ ଗୁରୁ ଉପାସନା କରୁଛେ, ଗୁରୁ ପୂଜା କରୁଛେ, ଗୁରୁଙ୍କ ପ୍ରଣାମ ମନ୍ତ୍ର ଗାଉଛେ, କିନ୍ତୁ ଗୁରୁ ପାଦ ପଦ୍ମରେ ତ ପହଞ୍ଚି ପାରୁନି। ତାର ଶକ୍ତିକୁ ଆମେ ଏତେ ପର୍ଯ୍ୟନ୍ତ ଶକ୍ତିକୁ ସ୍ପର୍ଶ କରିନି। ଶକ୍ତି ତ ସ୍ପର୍ଶ କଲା ମାନେ ତା ଲକ୍ଷଣ ହଉଛି ଏହା। ସେଥିପାଇଁ ଆଚାର୍ଯ୍ୟମାନେ ଗୁରୁବର୍ଗମାନେ, ବିଶେଷ କରି ଆମର ଗୌଡ଼ ଆଚାର୍ଯ୍ୟ ଗୁରୁବର୍ଗମାନେ, ଆମକୁ କେବଳ ହିଁ ଏଇ ଗୁରୁ ପାଦ ପଦ୍ମର ସେବା, ଗୁରୁଙ୍କୁ ଏଇ ମଞ୍ଜୁରୀ ସ୍ୱରୂପରେ ଦର୍ଶନ କରିବା, ତାଙ୍କର ଆନୁଗତ୍ୟର ସେବା କରିବା, କେମିତି ପ୍ରାପ୍ତ ହବ ଜଣେ? ଆଗେ ତ ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣାଟା ସେ ପାଇନି, ତାର କାମନା ବାସନାଟାକୁ ସେ ମୁକ୍ତ କରିନି। ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣା ବାସନା ପାଇଲା, କରୁଣା ପ୍ରାପ୍ତ ହେଲା ପରେ ନିତ୍ୟାନନ୍ଦ ପ୍ରଭୁ କଣ କରିବେ? ନିତ୍ୟାନନ୍ଦ ପ୍ରଭୁଙ୍କର ଯୋଉ କୃପାଟା ଗୁରୁଙ୍କ ପାଖରେ ରହିଛି, ସେଟା ପ୍ରାପ୍ତ ହେଲା ପରେ କଣ କରିବେ? ତାର ଗୌର ଆନୁଗତ୍ୟ ବଢିବ। ମହାପ୍ରଭୁ ଆଶୀର୍ବାଦ ଭାବ ଧରିକି ଆସିଛନ୍ତି, ଗୁରୁ ଆନୁଗତ୍ୟ, ଗୁରୁ ପରେ ଗୌର ଆନୁଗତ୍ୟ, ଗୁରୁ ଆନୁଗତ୍ୟ ବଢିବ, ମହାପ୍ରଭୁଙ୍କ ପ୍ରତି ଆନୁଗତ୍ୟ ଆସିବ। ମହାପ୍ରଭୁଙ୍କ ପ୍ରତି ଆନୁଗତ୍ୟ ମାନେ ସେ ରାଧାକୃଷ୍ଣଙ୍କ ଆନୁଗତ୍ୟ, ତାଙ୍କର ଶିକ୍ଷା, ତାଙ୍କର ସେବକ, ତାଙ୍କର ଯୋଉ ସିଦ୍ଧାନ୍ତ, ତା ପ୍ରତି ଆନୁଗତ୍ୟ ଆସିବ। ତେଣୁ ଏଇଟା ହେଲା ଆମର ପଥ। ତେଣୁ ଯଜ୍ଞପତ୍ରୀ ମାନେ ଏଭଳି ଭାବରେ ସ୍ପର୍ଶମଣି ନ୍ୟାୟରେ ସବୁ ଚିନ୍ମୟତା ପ୍ରାପ୍ତ କରି ଯେତେବେଳେ ଫେରିଗଲେ ବ୍ରାହ୍ମଣ ମାନେ ତାଙ୍କୁ ସବୁ ଦେଖିକି, ଆଉ ତାଙ୍କ ସ୍ୱରରେ କଣ ରହିଲା ବର୍ତ୍ତମାନ? ଚିନ୍ମୟ ଶକ୍ତି ରହିଲା କାହାର? ବ୍ରାହ୍ମଣୀ ମାନଙ୍କର। ସେମାନେ ଦେଖିଦେଲେ ସେମାନେ ଆଉ ଜଡ଼ ଶକ୍ତି ତାଙ୍କ ପାଖରେ ରହିଛି, ସେ କଣ ଆଉ କିଛି କରିପାରିବେ? ତାଙ୍କୁ ଡାକିଲେ, ଯଜ୍ଞରେ ବସେଇଲେ, ବଗେଇକି ଯଜ୍ଞଟାକୁ ସମାପନ କଲେ। ଦୃଷ୍ଟା ସ୍ତ୍ରୀଣାମ ଭଗବତୀ କୃଷ୍ଣ ଭକ୍ତି ମଲୌକିକାନ ଆତ୍ମାନାମ ଚ ତୟା ହି ହୀନମ ଅନୁତପ୍ତ ବ୍ୟଗରହନ ତତଶ୍ଚ। ସେଇ ବ୍ରାହ୍ମଣଗଣ ଶ୍ରୀକୃଷ୍ଣଙ୍କର ପ୍ରତି ନିଜ ପତ୍ନୀଗଣଙ୍କର ଅଲୌକିକ ଭକ୍ତି ଏବଂ ନିଜର ଭକ୍ତିହୀନତା ଦର୍ଶନ କରି ଅନୁତପ୍ତ ହୋଇ ଆତ୍ମନିନ୍ଦା କରିବାକୁ ଲାଗିଲେ। ଯାହା ବେଳେ ସେମାନେ ବିଦ୍ୱାନ ଥିଲେ, କେଉଁମାନେ? ବ୍ରାହ୍ମଣମାନେ। କମ୍ ସେ କମ୍ ଭକ୍ତିର ଲକ୍ଷଣଟାକୁ ବୁଝିପାରିଲେ, ଆଉ ବୁଝିବାକୁ ବାଧ୍ୟ ତୁମେ ହେବ। ଚିନ୍ମୟ ଶକ୍ତି ଯିଏ ପ୍ରାପ୍ତ ହୋଇଛନ୍ତି, ତାଙ୍କ ପାଖରେ ଜଡ଼ ଶକ୍ତିର କଣ? ଆଉ ସେମାନେ ତ ମୂଢ଼ ନଥିଲେ, କମ୍ ସେ କମ୍ ସ୍ୱର୍ଗକୁ ଯିବା ପାଇଁ ଚାହୁଁଥିଲେ, ମଥୁରାରେ ରହିଥିଲେ। ଆଉ ଯଜ୍ଞ ପୁତ୍ରୀମାନେ ତ କୃପା ସିଦ୍ଧ, ଆଉ ସେମାନେ ତ ଆଗରୁ ଭଗବାନଙ୍କୁ ସ୍ମରଣ କରୁଥିଲେ, ସେମାନେ ରୋଷେଇ କରିକି ଦେଇଥିଲେ, ସେମାନଙ୍କୁ ଦର୍ଶନ କରୁଥିଲେ। ତେଣୁ ଭକ୍ତିର ପ୍ରଭାବ କିଛି ଯୋଉ ଛଟା ଯାହା କୁହାଯାଏ ଥିଲା, ପତନ ଦୃଷ୍ଟ ସ୍ତ୍ରୀଣାମ ଭକ୍ତି ଅଲୌକିକମ, ନିଜ ସ୍ତ୍ରୀମାନଙ୍କର ଅଲୌକିକ ଭକ୍ତି ଦର୍ଶନ କରିକି ନିଜକୁ ହୀନ ମନେ କଲେ। ଆଉ ଯୋଉ ତୃଣାଦେବୀ ଜଣେ ତୃଣାଦେବୀ ହେଇଯିବ, କେମିତି ହେଇଯିବ? ଖାଲି କହିଦେଲେ ଘୋଷିଲା ହେଇଯିବ ନା କ'ଣ? ନା ପାଟିଟା ବନ୍ଦ କରିଦେଲେ କି ତୃଣାଦେବୀ ହେଇଯିବ, ନା ଅନ୍ୟକୁ ସମ୍ମାନ ଦେଇଦେଲେ କି ତୃଣାଦେବୀ ହେଇଯିବ? କେବେ ହବନି। କେବେ ଏଇଟା ହେବନି, କେବେ ଗୋଟେ ଜୀବ ସେମିତି ହେଇପାରିବନି, ଆର୍ଟିଫିସିଆଲ ଏଇଟା କାମ ନୁହେଁ, କେବେ ହେଇପାରିବନି। ସେ ତ ଚିନ୍ମୟ ଶକ୍ତିକୁ ଉପଲବ୍ଧି କରେ, ସେତେବେଳେ ସେ ନିଜେ ନିଜେ ଜାଣିପାରିବ ମୁଁ ହଉଛି କେତେ ହୀନ। କୋଟିପତିକୁ ଦେଖିଲା ପରେ 100 ଟଙ୍କା ଯା ପାଖରେ ଅଛି କି 1000 ଟଙ୍କା ଅଛି କି ଲକ୍ଷେ, ସେ କଣ କହିବ? ସେ ବଡ ଛୋଟ ମନେ କରିବ। କୋଟିପତି ଯେ ଦେଖିନି ସେ କଣ କହିବ? ମୁଁ ହଉଛି ବଡ, ସେ ତାର ନିଜେ ବଡ ବୋଲି ସେ ଦେଖିଲେ ନା। ସେ ଆଉ ତୁଣାନ୍ତ ବି ଯିବ ଏମିତି ହେଇପାରୁନି, ସେ କେତେ ଶ୍ଳୋକ ପଢୁ କେତେ କଣ କରୁ ପାଟି ବନ୍ଦ କରୁ, ତାର ମନ ଅଛି, ସବୁବେଳେ ମନ ରଖିବାର ତାର ପ୍ରାକୃତ ମନ ଅଛି, ପ୍ରାକୃତ ଚିତ୍ତବୃତ୍ତି ଅଛି, କେବେ ତୃଣାନ୍ତ ବି ହେଇପାରିବନି। କାହା ଘରେ ପାଟି ବନ୍ଦ କରିଦେବା, ଅନ୍ୟକୁ ସମ୍ମାନ ଦେଇଦେବା ତୃଣାନ୍ତର ଲକ୍ଷଣ ନୁହେଁ, ସେ ବାହ୍ୟ ଲକ୍ଷଣ। ଜୀବ ଯୋଉ ଅନ୍ତରରେ ଚିନ୍ମୟ ଶକ୍ତିର ଉପଲବ୍ଧି ହେଇଗଲେ ସେ ବୁଝିପାରିବ ମୁଁ ଜଡ଼ ଶକ୍ତିର ଆଶ୍ରୟରେ କେମିତି ରହିଛି, ମୋର ଅବସ୍ଥାଟା କଣ। ବଡ ଲୋକ ଦେଖିଲେ ଜଣେ ଛୋଟ ହବ, ଦେଖିଦେଲେ ଭଗବାନଙ୍କ ଶକ୍ତିଟାକୁ। ସେଥିପାଇଁ ଏଠି ସେ ଲେଖିଲେ ବା ଆତ୍ମାନଂଚ ହୀନମ ଆତ୍ମାନଂଚ ତୟା ହୀନମ ଅନୁତପ୍ତା ବେଗରହାନ, ନିଜକୁ ନିନ୍ଦା କରିକି ବହୁତ ଅନୁତାପ କଲେ, ଆରେ ଆମ ସ୍ତ୍ରୀ ମାନେ ଏମିତି ଆଜି ଭଗବାନଙ୍କୁ ପାଇଗଲେ, ଏତେ ଅଲୌକିକ ଭକ୍ତି ପ୍ରାପ୍ତ ହେଲେ। ଆମେ ପୁଣି ସେଇଠି ସେଇ ମଥୁରାରେ ରହିକି ପୁରୁଷ ହେଇକି ବ୍ରାହ୍ମଣ ହେଇକି ଆମେ କଣ କରୁଛୁ ନା ଯଜ୍ଞ କରୁଛୁ ସ୍ୱର୍ଗକୁ ଯିବା ପାଇଁ, ସେ ନିଜକୁ ନିଜେ ନିନ୍ଦା କରିବାକୁ ଲାଗିଲେ। ଚକ୍ରପତି ଟୀକାରେ ଲେଖୁଛନ୍ତି, ତତଶ୍ଚ ଭାର୍ଯ୍ୟାମ ପିହି ଗୁରୁ ନିବ ମାନୟନ୍ତମ ଭକ୍ତି ରହିତମ ଆତ୍ମାନଂଚ ବ୍ୟନିନ୍ଦୟନ ଇତି ଆହ। ବିଶେଷ କରି ନିଜକୁ ନିନ୍ଦା କରିବାକୁ ଲାଗିଲେ ସେ ଯଜ୍ଞସ୍ଥଳରେ, ଆରେ ଯଜ୍ଞ କଣ ନିନ୍ଦା କରିବ ବର୍ତ୍ତମାନ, ନିଜକୁ ନିନ୍ଦା କଲେ। ଯଜ୍ଞ କରୁଥିଲେ ସ୍ୱର୍ଗକୁ ଯିବା ପାଇଁ, ବର୍ତ୍ତମାନ ଯଜ୍ଞ କଥା ଛାଡ ନିଜକୁ ନିନ୍ଦା କରୁଛୁ, ତା ଅର୍ଥ ବେଦକୁ ବି ନିନ୍ଦା କଲେ, ବ୍ରାହ୍ମଣ କର୍ମକୁ ବି ନିନ୍ଦା କଲେ, ଭଗବାନଙ୍କ ଭକ୍ତି ଛଡ଼ା ସବୁ କଣ ମୂଲ୍ୟ ରହିଛି। ଆତ୍ମାନଂଚ କଣ ଲେଖିଲେ, ତତଶ୍ଚ ସ୍ୱ ଭାର୍ଯ୍ୟାମ ବି ଗୁରୁଣୀ ବା ମାନୟନ୍ତମ, ତାପରେ ନିଜର ଭାର୍ଯ୍ୟାଙ୍କୁ ନିଜର ଗୁରୁ ବୋଲି ମାନିଲେ। ଆମ ଭାର୍ଯ୍ୟା ଆମର ସ୍ତ୍ରୀମାନେ ହିଁ ସମସ୍ତେ ଆମର ଗୁରୁତୁଲ୍ୟ, ଅଲୌକିକ ଭକ୍ତି ପ୍ରାପ୍ତ ହେଇକି ଆସୁଛନ୍ତି, ଭଗବାନଙ୍କର କୃପା ସିଦ୍ଧ ହେଇଗଲେ, କୃପା ସିଦ୍ଧ ହେଇଗଲେ। ଭକ୍ତି ରହିତ ଆତ୍ମାନଂଚ ବିନିନ୍ଦନ ଇତି ଆହ ଦୃଷ୍ଟି ଅଲୌକିକ ଲୋକେଶୁ ଅସମ୍ଭବାନ, ଯୋଉ ଭକ୍ତିର ଦର୍ଶନ କଲେ କାହା ପାଖରେ, ନିଜର ପତ୍ନୀମାନଙ୍କ ପାଖରେ, ଏଇଟା ଅଲୌକିକ, ଏଠି ଶବ୍ଦ ଲାଗିଲା ଲୋକେଶୁ ଅସମ୍ଭବ, କୌଣସି ଲୋକ ଦ୍ୱାରା ଏଟା ହେଇପାରିବନି, ସିଦ୍ଧ ହେଇଯାଇଛନ୍ତି ଆଉ, କୃପାରେ ସିଦ୍ଧ ହେଇଯାଇଛନ୍ତି ଆଉ, ତ କଣ ଦେଖି କଣ ଜାଣିବ, ସେ ଲୋକ କେବେ ଦେଖିନଥିଲେ, ଆଉ ସେ ଶକ୍ତିର ପ୍ରଭାବଟା ସେ ଉପଲବ୍ଧି କଲେ, କରିକି ନିଜକୁ ନିନ୍ଦା କରି କାଲିକି ଆମେ ଶୁଣିବା କେମିତି ସେ ନିଜକୁ ନିନ୍ଦା କରୁଛନ୍ତି, ତାଙ୍କ ତୃଣା ଦେବୀ ଭାବ ଆସିଲା, ପୁଣି ଜାଣିଦେଲେ, କିନ୍ତୁ ଜାଣିଲେ କଣ ପୁଣି କଂସ ଘରେ ବି ଯିବେନି, ଆସିବ ସେ କଥା ସେ କହିବେ ସୁଖଦେବ ଗୋସ୍ୱାମୀ। ତେଣୁ ଏଇ ଭଗବତ ଶକ୍ତି ଯୋଉ ରହିଛନ୍ତି, ଭଗବତ ଆଜି ଦର୍ଶନ କରିକି ଯଜ୍ଞ ଯାଜ୍ଞିଙ୍କ ବ୍ରାହ୍ମଣ ମାନେ ଉପଲବ୍ଧି କରିପାରିଲେ, ତେଣୁ ଆମର ଯୋଉ ଭଗବତ ଶକ୍ତି ଯାହା ପରମ୍ପରା ଆଚାର୍ଯ୍ୟ ରାଧାରାଣୀଙ୍କ ପାଖରୁ ଆସୁଛି, ପରମ୍ପରା ଆଚାର୍ଯ୍ୟ ଦେଇ ନିତ୍ୟାନନ୍ଦ ପ୍ରଭୁ ଦେଇ ମହାପ୍ରଭୁ ସେ ଭାବକୁ ଆଣିକି ଆମକୁ ଶିଖେଇଛନ୍ତି, କଣ କରାଯିବ, ତାକୁ ଉପଲବ୍ଧି କରିବା, ଗୁରୁପାଦ ପଦ୍ମଙ୍କୁ ଉପଲବ୍ଧି କରିବା, ତାଙ୍କ ପାଖରେ ପହଞ୍ଚିବା, ସେ ଶକ୍ତି ପାଖରେ ପହଞ୍ଚିବା, ତାକୁ ଉପଲବ୍ଧି କରିବା ତାଙ୍କ କରୁଣାରେ, ସେଥିପାଇଁ କଣ କୁହାଯାଉଛି ଗୁରୁ କୃପାରେ ଗୁରୁ ଦର୍ଶନ ହୁଏ, ଯେମିତି ଭଗବାନଙ୍କ କୃପାରେ ଭଗବାନଙ୍କ ଦର୍ଶନ ହୁଏ, ସୂର୍ଯ୍ୟ କିରଣରେ ସୂର୍ଯ୍ୟଙ୍କର ଦର୍ଶନ ହୁଏ, ଗୁରୁ କୃପାରେ ଗୁରୁ ଦର୍ଶନ ହୁଏ, ସେ କଥାକୁ ବି କୁହାଯାଏ। କଣ ଗୁରୁ କୃପାରେ ଗୁରୁ ଦର୍ଶନ ହବ, କଣ ଗୁରୁ କୃପାରେ ଗୁରୁ ଦର୍ଶନ, କଣ ଗୁରୁ ତ ଦେଖୁଛେ ଖାଉଛେ ସେ ପଢୁଛନ୍ତି ଖାଉଛନ୍ତି ଚାଲୁଛନ୍ତି, ଏମିତି ଥିଲେ ଏମିତି କରୁଛନ୍ତି, ଆସତ ଗୁରୁଙ୍କୁ ଦେଖିଛେ, କଣ ଗୁରୁ ଦର୍ଶନ ହବ, ଗୁରୁ କୃପାରେ ଗୁରୁ ଦର୍ଶନ ହବ, ତା ମାନେ କଣ ଏଠି କୃପାଟା ମାନେ କଣ କୁହାଯାଉଛି, ଗୁରୁଙ୍କ ପାଖରେ ଯୋଉ ଶକ୍ତି ରହିଛି ସେ ଶକ୍ତି ଯେପର୍ଯ୍ୟନ୍ତ ଆମ ପାଖକୁ ନ ଆସିବ ଆମେ କେବେ ଗୁରୁଙ୍କୁ ଦର୍ଶନ କରିପାରିବା ନାହିଁ, ସେଥିପାଇଁ ଏସବୁ ପ୍ରୋସିଜିଓର ରହିଲା। ଆଚାର୍ଯ୍ୟ ମାନେ କେତେ ସୁନ୍ଦର ପ୍ରିନ୍ସିପଲ ସବୁ କଲେ, ସେବା ପ୍ରକାଶ କଲେ, ଶ୍ରବଣ କୀର୍ତ୍ତନ ସବୁ ଦ୍ୱାରା ଆମର ସ୍କୃତି ଏବଂ ନିଜର ହୃଦୟ ପରିଷ୍କାର ସବୁ ସବୁ ଚିନ୍ମୟ ଶକ୍ତିର ଟଚରେ ରହିକି ସ୍ପର୍ଶରେ ରହିକି ସ୍ୱୀକୃତିବାନ ହେଇ ଆଧୁନିକ ସ୍ୱୀକୃତି କିଛି ଅର୍ଜନ କରି ଗୁରୁ ବୈଷ୍ଣବଙ୍କର ବାକ୍ୟ ଉପରେ ପୂର୍ଣ୍ଣ ବିଶ୍ୱାସ ଆସିବ, ତାପରେ ଅନୁଗତ୍ୟରେ ସେବା କରିବା, ସେବା କଲା ପରେ ନିଷ୍କପଟରେ ଯଦି କିଛି କୃପା ମିଳିଲା ସେ କୃପା ବଳରେ ଗୁରୁ ଶକ୍ତି କିଛି ଉପଲବ୍ଧି କରିହବ, ତାପରେ କାତର ଚିତ୍ତରେ ଗୁରୁ ବୈଷ୍ଣବଙ୍କୁ ପ୍ରାର୍ଥନା କରି ତାଙ୍କୁ ଅନୁଗତ୍ୟରେ ସେବା କଲେ ଏଇ ରାଧାକୃଷ୍ଣଙ୍କୁ ସୁଖ ଦେବାର ବାସନାଟା ହୃଦୟ ଭିତରେ ଜାଗ୍ରତ ହବ। ତେଣୁ ଯେଉଁ ନିତ୍ୟାନନ୍ଦ ପ୍ରଭୁଙ୍କର ଅହେତୁ କି କରୁଣାଟା ଗୁରୁପାଦ ପଦ୍ମରେ ଅଛନ୍ତି ସେଠୁ ଆଗେ ପ୍ରାପ୍ତ ହେବାକୁ ପଡିବ, ଫାର୍ଷ୍ଟ ଶାୱାର ସେକେଣ୍ଡ ଶାୱାର ମର୍ଷି ଯୋଉଟା କହୁଛି, ଦ୍ୱିତୀୟ ଗୁରୁଙ୍କର କୃପା ଯେତେବେଳେ କୃପା କରିବେ ନିଷ୍କପଟ ଚିତ୍ତରେ ସେତେବେଳେ ଗୋଟେ ଜୀବ ହୃଦୟରେ ବିଶୁଦ୍ଧ ହେଇଯିବ, ବିଶୁଦ୍ଧ ହେଇଗଲା ପରେ ସେ କଣ ହବ ନା ସେ ବ୍ୟାକୁଳ ଚିତ୍ତରେ ପୁଣି ଗୁରୁଙ୍କୁ ପ୍ରାର୍ଥନା, ଯିଏ ଯେତେ ବିଶୁଦ୍ଧ ହବ ସେ ସେତେ କୃପା ପାଇଁ ବ୍ୟାକୁଳ ହବ, ତେଣୁ ସେକେଣ୍ଡ ସେବାର ମର୍ଷି ଗୁରୁ ଦ୍ୱିତୀୟ କୃପା ତାକୁ କରିବେ, ସେବାର ତା ପାଇଁ ବ୍ୟବସ୍ଥା କରିବେ, ତାଙ୍କ ପାଇଁ ସେବାର ସୁଯୋଗ ଦେବେ, ସବୁ ବ୍ୟବସ୍ଥା କରିଦେଲା ପରେ ଗୁରୁ ଯେତେବେଳେ ବ୍ୟବସ୍ଥା କରିବେ ସେ ଯିବ କଣ କରିବ, ଯେତେବେଳେ ସେବା କରିବ ସେତେବେଳେ କେଉଁ ବାଞ୍ଛା, କେବଳ ରାଧାକୃଷ୍ଣଙ୍କର ସୁଖ ବାଞ୍ଛା ପାଇଁ, ସେଥିପାଇଁ କୁହାଗଲା ଗୁରୁ ଗୁରୁଙ୍କର ସେବା ହଉଛନ୍ତି ଶ୍ରୀମତୀଙ୍କର ସେବା। ସେ ସେବାଟା କିଭଳି ତାକୁ ବୁଝିବାକୁ ପଡିବ ଗୁରୁଙ୍କ ସେବାଟା କିଭଳି କେଉଁ ସ୍ତରରେ କରାଯାଏ, ସେଠି ଅଭିମାନ ଈର୍ଷା ଦ୍ୱେଷ ଏସବୁ ନାହିଁ। ତ ପ୍ରାଥମିକ ଯୋଉ ଆମେ ପ୍ରଥମେ ଯୋଉ ଗୁରୁଙ୍କର ସେବା କରୁଛେ କେବଳ ନିତ୍ୟାନ୍ତ କରୁଣା ପାଇକି ଶୁଦ୍ଧ ହେଇକି ଗୁରୁଙ୍କୁ ଜାଣିବା, ତାପରେ ବ୍ୟାକୁଳ ହବା। କୋଟିପତି ଜଣେ ଚିହ୍ନି ଦେଲା, ତାପରେ କଣ କହିବ ସେ, ଆଜ୍ଞା ଟଙ୍କା ଟିକେ ଦିଅନ୍ତୁ ଆଜ୍ଞା ମୁଁ ଭାସିଯିବି। ସେଠି ହେଉଛି ଗୁରୁ ପ୍ରାର୍ଥନା, ହା ପ୍ରଭୁଙ୍କର ଦୟା ଦେହ ମୋରେ ପଦ, ତା ଅର୍ଥ କଣ, କେଉଁ ପ୍ରାର୍ଥନା, ଏଟା ସେଟା କେଉଁ ସ୍ତରର ପ୍ରାର୍ଥନା, ହା ପ୍ରଭୁଙ୍କର ଦୟା ଦେହ ମୋରେ ପଦ ଛାୟା ଗୁରୁମୁଖ ପଦ, ଏସବୁ ସେକେଣ୍ଡ ସବର ମର୍ସି ଯାଇ ହେଲେ ଜଣେ ଦ୍ୱିତୀୟ ସ୍ଥିତି ଗଲେ ଜାଣି ସେ ବୁଝିପାରିବ, ନିତ୍ୟାନ୍ତ କରୁଣା ପ୍ରାପ୍ତ ହେଲେ ସେ ବୁଝିପାରିବ ଆଜି ଗୁରୁମୁଖ କିଭଳି ପଦ୍ମବାକ୍ୟ, କିଭଳି ତାଙ୍କ କରୁଣା, ସେଗୁଡ଼ି ଚରଣମତି ରତି ଏହିସବୁ ଉତ୍ତମ ଗତି ସେ ବୁଝିପାରିବ। ତାପରେ ଯାଇକି ତାର ସେ ରାଧାରଣୀକୁ ସୁଖୀ 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 କରିବା ପାଇଁ ଚାହିଁବ। ହରେ କୃଷ୍ଣ। ଜୟ ଗ୍ରନ୍ଥରାଜ ଭାଗବତମ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାୟ ଗୌର ପ୍ରମାନନ୍ଦେ।